श्री सीताराम राजगुंद सुधा की जय। जगन्नाथ महाप्रभु की जय। श्री भूनिताय की जय। श्री लिंगराज महाप्रभु की जय। अनंत कोटि वैष्णव वृंद की जय। सर्वशास्त्र वही पिता माता की जय। श्रीमद भागवत महापुराण की जय। शोमित भक्त वृंद की जय। ओम अज्ञान तिमिरंगस्य ज्ञानंजन शलाकया चक्षुर्मीलितं येन तस्मै शिवगुरवे नमः। चैतन्य मनोभीष्टं स्थापितं येन भूतले स्वयं रूपकदामयं ददाति स्वकलांतिकं। हे कृष्ण करुणा सिंधु नवंदो जगत्पते भूते सगुटिगागंत राधाकांत नमस्तुते। सप्तकांचन गौरांगी राधे वृंदावनेश्वरी शोभानुसुते देवी प्रणमामि हरिते। वंशाकल्पतरुभ्यश्च कृपासिन्धुभ्यैव च पतितानां पावनेभ्यो वैष्णवेभ्यो नमो नमः। जय श्रीकृष्ण चैतन्य प्रभो नित्यानंद श्री अद्वैत गदाधर शिवासादि गौर भक्तवृंद।
हरे कृष्ण 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 हरे हरे, हरे राम 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 हरे हरे।
हरे कृष्ण 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 हरे हरे,
हरे राम हरे राम 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 हरे हरे।
ओम नमो भगवते वासुदेवाय।
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 कृष्ण साप्ताहिक ସଙ୍ଗ ତରଫରୁ ଆପଣମାନଙ୍କୁ ସମସ୍ତଙ୍କୁ ଅଧିକ ଅଭିନନ୍ଦନ। ଆମେ ବର୍ତ୍ତମାନ ଶ୍ରୀମଦ୍ ଭଗବତ ଗୀତା ଯିଏ ସର୍ବଶାସ୍ତ୍ରମୟୀ ସର୍ବବେଦମୟୀ ସମସ୍ତ ବେଦର ନିର୍ଯାସ ସମସ୍ତ ଶାସ୍ତ୍ର ନିର୍ଯାସ ଏଇ ଶ୍ରୀମଦ୍ ଭଗବତ ଗୀତାରେ ସନ୍ନିବେଶିତ ହୋଇଛନ୍ତି। ସେଇ ଗୀତାମୃତ ଗୀତା ତତ୍ତ୍ୱ ଆଜକୁ ଦୁଇ ତିନି ସପ୍ତାହ ଧରିକି ଆମେ କଥା କୀର୍ତ୍ତନ କରୁଛେ। ଅର୍ଜୁନ ବିଷାଦ ଯୋଗ ଉପରେ ଆମର କଥାବସ୍ତୁ ହୋଇଛନ୍ତି। ସେଇ ପ୍ରଥମ ଅଧ୍ୟାୟ ପରେ ଆମର ତିନୋଟି ପ୍ରସଙ୍ଗ ଆମର ହୋଇଛନ୍ତି। ଶ୍ଳୋକ ସତେଇଶ ପର୍ଯ୍ୟନ୍ତ ଆମର କଥା ଉଠି ଯାଇଛନ୍ତି। ଆଜି ସେ ଶ୍ଳୋକ ଅଠେଇଶରୁ ଆରମ୍ଭ ହେବ। ଆମର କଥା ତ ପ୍ରଭୁ କହିବେ, ସେ ଆମକୁ ତାରିଖରେ କହୁଛନ୍ତି। ତଥାପି ଆମେ ଖୁବ କମ୍ ସଂଖ୍ୟକ ବକ୍ତା ହେଲେ ମଧ୍ୟ ଆମେ ଦଶ କୋଟି ଖଣ୍ଡେ ମୁଁ କହିବି ଏଇ ଗୀତାର ଅବଦାନ ବିଷୟରେ। ତେଣୁ ଆମର ଗୁରୁ ମହାରାଜ କହନ୍ତି ଯେ ବାସ୍ତବରେ ଯଦି ପାଞ୍ଚ ଜଣ ଲୋକ ଏ ଭଗବାନ କଥାକୁ ଯଦି ଠିକ୍ ଭାବରେ ଶୁଣିଲେ ତାହେଲେ ମୋ କହିବାର ସାର୍ଥକ। ଗୁରୁ ମହାରାଜ କହନ୍ତି ଯେ ତାଙ୍କର କହିବାର ସାର୍ଥକ ବେଶୀ ନୁହନ୍ତୁ, କାରଣ ହରି ନାମ ଆଉ ହରି କଥା ଏଭଳି ଏକ ଦୁର୍ଲଭ ବସ୍ତୁ, ତାହା ସମସ୍ତଙ୍କୁ ଭଲ ଲାଗିବ। ଯେଉଁମାନଙ୍କର ମନ, ଯେଉଁମାନଙ୍କର ଇନ୍ଦ୍ରିୟ, ଯେଉଁମାନଙ୍କର ବୁଦ୍ଧି, ଏ ସାଂସାରିକ ବସ୍ତୁ, ସାଂସାରିକ ସୁଖ ପଛରେ ଧାବମାନ, ତାଙ୍କୁ ଏ ହରିଙ୍କର ଅମୃତମୟ ନାମ, ହରିଙ୍କର ଅମୃତମୟ କଥା ତାଙ୍କୁ ଭଲ ଲାଗିବ। 이제는 바뀌어간 거야. 심하는 거로. 허리묶고는 나무, 허리묶고 다. 아주 달라요. 심하네. 산사리고 던자로. 산사리고 와서나. 그리고 끝에 거리. 요리 허림거로 꽃다 잘리고. 허림거로 나무 빗고 놓으시고, 허림거 다. 알로스나 우도. 세, 이제 아시오에. 뭐, 소마스 아시오에. 이 꽃다 하면 바람만 오지. 뭐, 우단 되지. 그러나, 이 모니쇼, 전마다. 이걸 오지, 보도하는 거. 모니쇼, 전마다. 이 라포. 저디 고빈데 거래가. 저디. 저디 고하네. 그렇게 컨디션. If. 저디 고빈데 거래가 바보하라. 벅티 해라. 프레임 해라. 아석티 해라. 다할에 이 모니쇼 전마다 라고. 라고도 샵도 가. 저디 고빈데 바보나이. 모니쇼 전에 라고. 어디 고빈놈 달아요? 바보 너하라? 벅티 너하라? 아석티 너하라? 다할에 이 모니쇼 전마다 빛이 라고나. 이 코타라구. 그래야 소마들이. 그때는 뭐가 무슨? 어찌또? 아니, 무스키메로. 아니, 내가 그제, 사상을 해. 나야, 꼬우는 거 없었니? 무슨 소리 살아버려? 요, 선사로, 스텔러룸, 스텔러룸, 누냐? 세이드레, 라시갈레? 아우, 이게, 업대하세 버려. 보고하는 나무, 보고하는 거파. 이따가라고. 속도 봐. 장수님, 소송 거리길 다니길래, 이 마스터의 모니터는 뭐다? 이거 보고한 거. 보고한, 세거다, 니제 아슬레, 전문의길이, 거의하고, 이모, 어버타는 것도, 버티는 땅을 얻어서고, 이모, 땅으로, 우리가 발사도 많은 거, 덕도 많은 거, 사두, 구루, 마하자나 이사원을 못해 버텔래? 이거 다 내꺼 허? 제, 저디, 고빈데 바바나이? 그건 모니쇼 전문 라바나이. 이거는 내꺼 허스마스터. 니제 못해 벌어와나 씨. 고랑으로 그래. 버티기야 거리지. 니꾼저 가난해. 거리래 고랑으로 해. 거리가래 고랑으로 해. 무슨 거일리? 뭐 니꾼저 가난한데 라드라님 거다 되지. 거리를 고랑가에게 건 거리? 나 라다 나무 몬트로 가이무 저것에 프레모 밥대 보자니. 뭐 라단 거로 나무고 저 허레 구스무 허레 구스무는 라단 구스무. 그 허레 올지 하는 거지. 이 허레만은 허리. 허리로 허래이지. 근데 허래가 되어 라다. 그러나 허러띠, 우스나 만났어? 그것도 허라 소리다. 이제 우스나 거 먹는 거 허나 그런데, 지금 되어 허라. 허라 속도, 오직 어떤 속도? 틀린 거? 근데 허라 속도로, 이 선보다는 허리. 허래 구스나는 나대 구스나. 허리 속도로, 선보다는 허리. 이거, 러타 속도로 보면 되는 거죠? 롯데? 라고. 허리 구스나 라데 구스나. 그럼 라데 나면 그럼 가이기리. 뭐, 고찰 거리, 로그만은 또 다른 거. 그럼 먹어봐야 되지 않습니다. 저쪽 걸레, 제 집 자고, 집 자고. 제 집어, 자그러도 오고. 아메 자그러도 오고, 굳으면. 이거라 겸비? 니 고찰을 주라고? 이번 시 고이자를 달라 보래? 시 고이자를 뭔 그래? 산산이 거 죽어. 에이, 나 건디, 그냥 바람아 뛰고 왔어래. 얼토 할 까마. 우리 어디장으로? 저뚜 벌거. 응? 저뚜 벌거 장으로 해야지 덜면 얼토 까마. 아무런 일은 얼토 할 까마. 김이 고이자 거면?
পয়সা আসলে বলে তিনটা ভোগ মানে আর তার উত্তর সজি আমার ইচ্ছা আমার উদ্যম এই কিন্তু শাস্ত্র কহিলে যে যদি গোবিন্দ ভাবলে মনুষ্য আমি লাভ নাই সেইদিন ভগবান আসলে এই মনুষ্য আমার কোন কর্তব্যটা সে কহিলেন গৌরাঙ্গ রূপ গৌরাঙ্গ চৈতন্য নিমাই ভগবান কৃষ্ণ শ্রীকৃষ্ণ চৈতন্য প্রভু স্বয়ং ভগবান তাহার পদার দিলে অনন্ত প্রণাম শ্রীকৃষ্ণ চৈতন্য মহাপ্রভু স্বয়ং ভগবান স্বয়ং ভগবান অর্থ ভগবানঙ্কর অবতার নয় ভগবান ভগবানঙ্কর অবতার অর্থাৎ নিজে কৃষ্ণ কিন্তু সেই কৃষ্ণ নিজে গীতা ভাগবতর তত্ত্বকু কহিবা পাইঁ আসলে কহিলে মনুষ্যর উদ্দেশ্যটা কণ মন্মনাভ মদ্ভক্তু মজ্জাজি মনমস্কুরু মানে বশ্যশে প্রতিজানে প্রিয়সী মে সর্বধর্মা পরিত্যজ্য মামেকং শরণং ব্রজ অহং ত্বা সর্বপাপেভ্যো মোক্ষয়িষ্যামি মা শুচঃ ইয়ৌজি শ্রীমদ ভগবদ গীতা অষ্টাদশ অধ্যায় যাহা হচ্ছে শরণাগতি যোগ গীতার সারা শরণাগতি শরণাগতি যোগর মানে পঁয়ষঠি আর ষষ শ্লোক এই জোড়িয় শ্লোক যে বুঝিকিরি জীবনে আচরণ করি এইটু যাইকিরি সেটি যে পান দোকানে পুষ্প জানিব আমরা কৌ ভাগ বাধ্য হল কথাটা বাধ্য না গুরু মানে কহিল সে মানে মহাজন গুরুস্থানের লোক সে কহিপারিবে আমি কহিলা মানে আর কালিকে ফোন করছু আউ কাম অছি না আমি কৌছু কন যা কৌছ কর সি আসি সৎসঙ্গ অছ নাই আর যেগুলো সারিয়া কথা কলে আউ ন স্যার মোর কাম অছি বা মাসে বলে মাসে বলে কোন না মোর কাম অছি নাই তেমন সে তো কহলা যে তো যা কৌছ কর ভয় নাম নেই এটা কুয়া যাওনি তোর বাপকর্ম করব যা হোক সৎসঙ্গ করিবা বা ভগবত ভজন করিবার লক্ষ্য যদি আমি ছাড়ি পাবনে বহুত কি আসক্তি সেইখানে আমি দ্বিতীয় পান স্ত্রী শুনা এই চারটা হলো ভাগবতরে হচ্ছি পাপকর্ম পাপকর্ম হচ্ছে চারি পাঁচ ছ ভাগবত কহিলে পাপকর্ম চারটা বেদ কহিলে পাপকর্ম হচ্ছে পাঁচটা এবং সংহিতা কহিলে বা উপনিষদ কহিলে পাপকর্ম ছ সব পাপকর্ম চারটা কোন দ্বিতীয় পান স্ত্রী শুনো পাঁচটা কোন না আমার যে গৃহস্থ লোক আমি ঘর কামে কৌছি আমি পাঁচশটা উপায়ে কৌছি পাপ কোন কোন ছেচুছি ছিলে পাপ কোন হচ্ছে না সে যে উঠবে জীবজন্তু ছিল ছেচিবা কাটিবা হ্যাঁ চাষ করিবা আউ ইয়ে ছেচিবা কাটিবা আউ কাটুছে আমি ছেচুছে চালুছে নাই কি আচ্ছা নিয়ে যাওছে জানি হ্যাঁ পড়ে পড়ে তাহলে এরা সব আমি আগরা অন্য জীবজন্তুকু নাশর কারণ নেই আমি করি পড়িয়া কিছু মনে নেই কিন্তু সেটি আমাকে পাঁচটা যজ্ঞ রয়েছে রয়েছি এই যে পাঁচটা কথা পাঁচ প্রকারে আমি করছে মানে ভুল পাপকর্ম করছে এটা সব রয়েছি শাস্ত্রে যে কাটিবা ছেচিবা আউ জালিবা ওড়াইবা আর ছাড়িবা ছাড়ুছি আমি গোটে জিনিস ফিল্টার করছি সেটা বি জীবাণু শোক হয় তার গোটে তাকে আমি সবাই রাখুছে তো সে পাঁচটা আমি বাধ্য করিবা ঘরে উঠাউছে পিটিবা নিকি ঘুরছে শিবা ঘুরছে কাটিবা মধ্যে নিকিরে নাই ছাড়িবা নিয়ে গাড়িবা আমি রোষে করিয়া বুঝলি সাইকেল আমি নেই যাচ্ছে গাড়ি মোটর নিয়ে যাচ্ছে আমার গাড়ি মোটর মধ্যে দাদা পাপ হয়ে গেছে বুঝছেন আউর মধ্যে পাপ করবো বলো ইয়ে পাঁচটা বেদ বেদ বুঝে গেলে যে ছটা হচ্ছে অতি ঘোর পাপকর্ম এটা কেন না এ অগ্নিদ গরদশৈব ষষ্ঠ প্রাণী ধনাপহা ভূমি দ্বারা পাহাড় পাচ এইসব হচ্ছে ছটা পাপকর্ম তা ঘর নিয়ে লাগে ঘোর পাপকর্ম নেই তাকে বিষয় দেওয়া সরল ভাবে যে যে আমি বি খালি অন্য কোনো কষ্ট দিলে বি কথা দ্বারা পাপ কেন প্রাণী মাত্রে কায় মানে উদ্বেগ না মধুর বিনয় বচন কহিতস সরল সত্যম বিয়াত প্রিয়ম বিয়াত মা বিয়াত অপ্রিয় সত্য মিথ্যা কথা কেন আমি যেন দেইপারিবানি দিলে আমি যেন দশ কোটি টাকা পয়সাটা কোনো সরিযোগ মিথ্যা কথা কেন কোনো সুযোগ আছে মিথ্যা কথা কেন অমূর্ত বিনয় বচন কহিতস্য প্রাণী সরল হল যাহা আমি যে কার্য দ্বারা কায় মন বাক্যে অন্য কষ্ট দেওয়া তো সরল হল এবং অন্যকু সুখী করা অন্যক আনন্দ দেওয়া অন্যের কল্যাণ করা তো পূর্ণ সরল হল ইয়ে মধ্যে হচ্ছে অগ্নিত গরদ সেই শস্ত্র বাণী হাতের ধরিক অস্ত্র কাকু ধাইবা হয়েছে না ধনাবা কা ধন কা ঘরে বসিক রে বা কাহ পয়সা আমি যেত রোজগার নিজে করছে সে তো চলিয়া অন্য ধন সুস্থবান ধনাবা ভূমি দ্বারা পড়ছে অন্য ভূমি আমার জায়গা এটি আর আপর্জন কি আমি বিক্রিছি সেটা আমি রয়ে আমি কার জায়গার মারি বসি পাপ দ্বারা পড়ছে আমি যে স্ত্রী মিছি সেই স্ত্রীরে আৰু অন্য এইবাৰ মাতৃগত জ্ঞান দিব মাতৃগত কৰ দাৰে চু কিছু পাপ কৰ সমাজ চালিছে এই চাৰি পাঁচে ছ এই সবগুড়াক চালিছে সেইটো যজ্ঞ হ'ব যজ্ঞ কৰ যজ্ঞ হৈছে পাঁচটা যজ্ঞ ব্ৰহ্মযজ্ঞ এইটো কোনো না দুটা জ্ঞান দিব এই জ্ঞান জ্ঞান ভগৱানক কথা আলোচনা শ্রবণ বিতরণ জ্ঞান অতিথি যজ্ঞ দেবযজ্ঞ পিতৃযজ্ঞ ভূতযজ্ঞ পাঁচ যজ্ঞ রয়েছে আমি এসব পাঁচ যজ্ঞ করা আমি শ্রবণ নাই কি আমার ধন বি না সেই কি মহাপ্রভু আসলে কেটে কৃপাল আমি গোটিয়ে কথা কিন্তু কিছু নক চারি পাপ পাঁচ হচ্ছে ছ হচ্ছে এ সব ঘর্ষণ হয়ে যাব কেমি না গোটে যজ্ঞ কর কেন কলি কালে দুঃসাধ্য অন্য শুভ কর্ম অতএব নাম আসি হইল যুগ ধর্ম কলি কালে দুঃসাধ্য চৈতন্য ভাগবতরে কহলা আর সব করিপারি না পয়সা নেই সময় নাই সকাল উঠি আপন কাছ আনি বাবু ডাকি করিপারে যজ্ঞ হব নাম টিকে নেওয়া আসি সময় নাই নাই অছি সে তো জানি ভগবান জানি বলে কলিকার লোক মানে তোর খালি কর্মধন্দা কর্মধন্দা নাই হা পয়সা হা পয়সা ধর্ম ধর্ম হয়েকি তার সবু সময় তা কোন গোটে কলে সে তার কল্যাণ সে আমার পিতা পিতা আমস্য জগত মাতা ধাতা পিতাম বেদ্যম পবিত্র ওঙ্কার দুঃসাম যদুরে গতি ভর্তা প্রভু সাগ নিবাস শরণম সুর প্রভব কলে স্থান নিদানম বিজম বিজম ভগবান পিতা আমি সে তাঁর ভুলি যাচ্ছে মায়ের পড়িকি দুঃসাম ভুলি না କାରଣ ଆମେ ହେଲେ ମାୟା ବଶ, ସିଏ ହେଲେ ମାୟା ବିଷ। କିନ୍ତୁ ଆମର କ'ଣ କଲ୍ୟାଣ ହବ ସିଏ ଆସୁଛନ୍ତି କହିବେ।
ଯିବେ ସାଧନ କଲ୍ୟାଣ କାମ, ଜଗତେ ଆସିଏ ମଧୁର ନାମ, ଅବିଦ୍ୟା ତିମିର ତପନ ରୂପେ ସୁଦର୍ଶନ ନେବି ରାଜେ।
ଅବିଦ୍ୟା ତିମିର ତପନ ରୂପେ, ଜଗତ ଜଗତରେ ଭଗବାନ ସେଥିରେ ଆଣିଲେ କ'ଣ ନାମ ଦେଲେ, ସେଇ ନାମ ଭଗବାନ ନିଜେ ନାମ ରୂପରେ ପ୍ରକଟ ହେଇଗଲେ। କାହିଁକି
ଯେଇ ନାମ ସେଇ କୃଷ୍ଣ ଭଜ ନିଷ୍ଠା କରି, ନାମେର ସହିତ ଆଛେ ଆପଣି ଶ୍ରିହରି।
ଯେ ନାମ ସେଇ କୃଷ୍ଣ, କିନ୍ତୁ ଆମେ କଳିକାର ଲୋକମାନେ ଏତେ ଦୁର୍ଭାଗା, ଏତେ ମନ୍ଦବୁଦ୍ଧି ଯେ ଆମର କହିଲେ ଗୌରାଙ୍ଗ ଯେ ନାମନାମକାରୀ ବହୁଦା ନିଜ ସର୍ବଶକ୍ତି ତର୍ପିତ ସ୍ମରଣେ ନିୟମ ନ କାମ ଏତାଦୃଶୀ ତବ କୃପା ଭଗବାନ ମମପି ମମାପି ଭୂଦେବ ବିଦୁଷା ମିଆ ଜନି ନାନୁରା। ହେ ଭଗବାନ, ନିଜେ ଭଗବାନ କହୁଛନ୍ତି, ହେ ଭଗବାନ ଆପଣଙ୍କ ନାମରେ ଜୀବ ପାଇଁ ସବୁ କଲ୍ୟାଣ ରହିଛି, ସବୁ ମଙ୍ଗଳମୟ କଥା ଅଛି ଆପଣଙ୍କ ନାମରେ ଖେଳ। କିନ୍ତୁ ମୁଁ ଏଡ଼େ ହତଭାଗା ଦୁର୍ଦେବ ଦୁର୍ଭାଗା ଯେ ମୋର ଆପଣଙ୍କ ନାମରେ ଅନୁରାଗ ଆସୁନି, ଆସକ୍ତି ଆସୁନି। କାହିଁକି ଆସୁନି ନା, ଆମର ମାୟାର ଆସକ୍ତି ରହିଛି। ମାୟା କେଉଁଟା ନା, ସେ ଅନିତ୍ୟ ବସ୍ତୁ ଆଉ ଅନିତ୍ୟ ସୁଖ ଜଗତଟା ହେଉଛି ଅନିତ୍ୟ। ଏ ଜଗତଟା ହେଉଛି ଜଗନ୍ନାଥଙ୍କ ସ୍ୱରୂପ ଏବଂ ଜଗତଟା ହେଉଛି ଭଗବାନଙ୍କ ସେବା ସମୟ, ଭଗବାନଙ୍କ ସେବାର ବସ୍ତୁ। ଜୀବ ଏଇ ଜାଗତିକ ବସ୍ତୁକୁ ମନ ପ୍ରାଣ ଇନ୍ଦ୍ରିୟ ଶରୀରକୁ ଏବଂ ତାର କର୍ମଫଳକୁ ସବୁ ଭଗବାନଙ୍କ ସେବା ଲଗାଇବ ମୁଁ ସେ ଭୁଲିଗଲି ଭଗବାନ ସେଠି କହିଲେ। ମୁଁ ଆସି ତମରି ପିଲା
ତୁମାର ଲଇତେ ଆମେ ହୈନୁ ଅବତାର, ଆମେ ବିନା ବନ୍ଧୁ ଆର ଆଛେ ତୁମାର।
ମୁଁ ଆସି ତମମାନଙ୍କୁ ବି ଅବତାର ନେବି, କୃଷ୍ଣରୁ ଗୌରାଙ୍ଗେଲି ତମ ପାଇଁ। ତମେ କ'ଣ ଶୋଇଛ, ଦିନେ ଗଲା ମିଛା କାଜେ ରାତିରେ ଗଲା ନିଦେ, ଦିନ ଯାକ ଗଲା ପଞ୍ଜା ଜାଗାରେ ରାତିରେ ଗଲା। କିନ୍ତୁ ଯେଉଁଥିବେ ମନୁଷ୍ୟମଟା ସେଟାରୁ କ'ଣ ହେଲା, ତେଣୁ ସେଇଥିପାଇଁ କଳିକାଳରେ କହିଲେ ଜୀବର ଆତ୍ମକଲ୍ୟାଣ ପାଇଁ ତିନୋଟି ଗ୍ରନ୍ଥ ଗୀତା ଭାଗବତ ରାମାୟଣ, ଇଏ ତିନୋଟି ବର୍ତ୍ତମାନ କହୁଛନ୍ତି ପ୍ରସ୍ଥାନ ତ୍ରୟ। ପ୍ରସ୍ଥାନ ତ୍ରୟ ଅର୍ଥ ଏଇ ଭକ୍ତି ଗ୍ରନ୍ଥ, ଯଦିଓ ଗୀତା ହେଲେ ଜ୍ଞାନ ପ୍ରଧାନ, ଭାଗବତ ହେଲେ ଭକ୍ତି ପ୍ରଧାନ, ସାର କଥା ତାକୁ ସବୁ ସାର ଆଉ ପ୍ରତିଶ ଲୋକେ ପ୍ରତିରକ୍ଷା ଗୋଟେ ଅଧ୍ୟାୟରେ ଗୀତାର ଗୋଟେ ଶ୍ଲୋକରେ ବି ଆତ୍ମକଲ୍ୟାଣ ହେଇଯିବ, ଭାଗବତର ଗୋଟେ ଶ୍ଲୋକରେ ଗୋଟେ ଅଧ୍ୟାୟରେ ବି ଆତ୍ମକଲ୍ୟାଣ ହେଇଯିବ। ସେ ରହିଛି ଗୁରୁତ୍ୱପୂର୍ଣ୍ଣ ଶ୍ଲୋକ କାହିଁକି ସାର ସାର ଯେମିତି ଯିଏ ଗ୍ରହଣ କଲା, ଯେମିତି ଯିଏ ସିରିୟସଲି ଗ୍ରହଣ କଲା ତାର ସେଠି କଲ୍ୟାଣ ମୂଳ ଆମ ଗ୍ରହଣ କରିବାର ରହିଛି, ଆମ ଭାବନାରେ ରହିଛି କଲ୍ୟାଣ। କାରଣ ଭଗବାନ ନିଜେ ଆସିଲେ, ତାଙ୍କର ଭକ୍ତମାନଙ୍କୁ ପଠେଇଲେ, ଅବତାରଙ୍କୁ ପଠେଇଲେ, ଶାସ୍ତ୍ର ଗୁରୁ ସାଧୁ ରୂପରେ ଆସିଲେ, ଶାସ୍ତ୍ର ରୂପରେ ଶାସ୍ତ୍ର ଗୁରୁ ଆତ୍ମା ରୂପେ ଆପନାକେ ଜନା, କୃଷ୍ଣ ମୋର ପ୍ରଭୁ ଆଉ ତ୍ରାତା ଜୀବେ ରହ ଜ୍ଞାନ ଯିବୁ ଜ୍ଞାନ ଦେଲେ ଯେ କୃଷ୍ଣ ହେଉଛନ୍ତି ମୋର ପ୍ରଭୁ, କୃଷ୍ଣ ରକ୍ଷା କଥା ସେବ୍ୟ, କୃଷ୍ଣ ହେଲେ ମୋର ସେବ୍ୟ, ମୁଁ ହେଲି ସେବକ। ଏ ଜାଗତିକ ସବୁ ବସ୍ତୁ ହେଲା କୃଷ୍ଣଙ୍କର ସେବାର ଉପକରଣ, ମୋର ଏକମାତ୍ର ହେଉଛି ଅଭିଧେୟ, ତା କର୍ତ୍ତବ୍ୟ ହେଉଛି କୃଷ୍ଣଙ୍କର ସେବା। ସେ କହିଲେ ତେଣୁ ଅର୍ଜୁନକୁ ପ୍ରାର୍ଥନା କରି ଭଗବାନ ଦେଲେ ଗୀତା ଜ୍ଞାନ। শ্রীমদ ভাগবতম অর্থ অধ্যায় বার স্কন্ধ অর্থ অধ্যায় শ্লোক অর্থ অধ্যায় শ্লোক। যদি আমি সময় নাই সুবিধা নাই তাকে পড়া শুনিয়া সে সব কথা গীতার কে সটপট ভাবে ভাগবত যা সব রয়েছে তাকে সটপট ভাবে শর্ট আন শর্ট আন্ডে কেলে গীতার সব কথা যে কৃষ্ণ ভগবান স্বয়ং সব কাম সব কামনা সব কৃষ্ণ ভগবান কৃষ্ণ হলে সেব্য কৃষ্ণ হলে আরাধ্য আরাধ্য ভগবান রজেশ তাঁকা সব কথা আমার সব কথা কম বিষ আমার নিজ শরীর তেমন এই গীতা ভাগবতরে সব খাঁটি কথা এছাড়া কিছু জানি আমি যেহেতু আমার প্রবল রয়েছে ভৌতিক আসক্তি রয়েছে ভৌতিক আসক্তি বা সঞ্চার আসক্তি আমি এই মিঠা লাগু মিঠা লাগুলে আমি সব ছাড়িকি পড়ে আসবো তবে রাতি বারোটা বেলে কৃষ্ণ বৃন্দাবন বজেলে কিনছি সব ছাড়ে ছাড়িকি গোপী মানে কেন সে জানি সে কেবল অনেক কৃষ্ণ গোটে ভাব হচ্ছে প্রকৃত ভাব এই যে রয়েছে আমি ঘর সংসারে ইয়ে হচ্ছে যে ভাবটা ইয়ে হচ্ছে অভাব কারণ সে তাঙ্ক পৃষ্ঠীরে আসনরে কৃষ্ণ সে বসে আমি বসে সেইপাই আমি আসব আমার আসিয়া পত্রে বিভিন্ন প্রতিবন্ধক সবুঠ বড় প্রতিবন্ধক হল সাংসারিক বস্তু সাংসারিক সুখ প্রতি এইটি আসি অর্জুন মধ্যে প্রথম অধ্যায়ে যে অর্জুন বিশাল অর্জুন অর্থ যে অর্জুন করছেন কোন অর্জুন করছেন ভগবত ভক্ত ভগবত জ্ঞান সংস্কার এ তিনটা সে অর্জুন করছেন বা অর্জুন শব্দ আউ অর্থ হলা যাহাঙ্কর হৃদয় হচ্ছে স্বচ্ছ পবিত্র তাঙ্কর মোহ কেমিতি আসলা আসিয়া কথা নু ভগবান সে কে যে কুতস্থা কষ্ট এই অসময়ে এই অসময়ে যুদ্ধ ক্ষেত্রে তোমার এভাবে মহিলা আসি বলে পৌঁছিলা তুমি তোমার যুদ্ধ করার কথা কান্দুছ তুমি কৌছ কেন আজ এটা আলোচনা হব এগুলো অধ ঘন্টা আমি অধা অধন কে দিয়ে আরম্ভ না নটা প্রায় পাঁচ মিনিট আছে অধন কে কথাটা আরম্ভ না বন্ধ করে কিছু কথা মধ্যে কৌ নি মরি কথা শুনবা কহার লোভ রয়েছে মুই তো কিন্তু আমার শ্রোতা না সময় বি না দুজন কাহি কিনা কুহ শুনলে বি আনন্দ কহিলে বি আনন্দ আথা পাঠটা খোলা মানে তো নিহতি বন্ধ করে অধন পড়ে সে কথা সে আগান কথা তেমন সেই অর্জুনকর এ মোহ বশবর্তী হয়েকি কে যে মু যুদ্ধ করিনি কে কু সেনাই উভয় মধ্যে রথম স্থাপে মরচুত যা বধ্যে তানি দেখিয়াম যুদ্ধ কাম অবস্থিত হে অচ্যুত আপনার দ্বিপদ সেনা মধ্যে মঝে রথ রথকু মু দেখি যে কেউ মান সহ যুদ্ধ করা পড়ব সকলে কারণ সে সারথি ড্রাইভর ইয়েটা না হয়েছে রথি রথিঙ্ কথার সারথি চালি রখলা পরে সে দেখি কম কে না সিদ্ধান্তি মনগাত্রাণী মুখমুখ করে শিষ্য যে প্রত্যুষ শরীরে মে রোম অশ যায় আঠটা লক্ষণ আসে আঠটি ভীরুতা বা কাপুস্ত লক্ষণ আসে সেইটি মোহ বসাই গেলে জীব তো মোহ বসাই যাব অর্থ আত্মজ্ঞান অভাব হয়েছে সে তো সেইভাবে কথা কে মো কৃষ্ণ মো ভগবান মো প্রভু মোর কাম হচ্ছে বাস্তবে ভগবান সহ যুক্ত হওয়া কিন্তু সে ভুলি মো ঘর মো চাকরি মো শরীর মো পুয় মো ঝিও মো ধান মো খট মো ফ্রিজ নাই সে মো যেটা হওয়ার কথা মোটা ভগবান প্রতি দেখা করে দুঃখ আসি নাই তো অসলি বস্তু প্রতি আমার আসিটা কমিগাল যে নকলি বস্তু কি নকলি বিশাল আসিগাল আমার আসক্তিটা ସେ ଗୋଟିଏ କଥା, ଏ ସତ୍ସଙ୍ଗରେ ତମ ଗୋଟିଏ କଥା, ଭଗବାନଙ୍କ ପ୍ରତି ଆମର ଆସକ୍ତି ଆସିବ, ତୁମ ସାଂସାରିକ ଆସକ୍ତି କ'ଣ ଏ ସପ୍ତାହ ଥର ଶୁଣେଇଯିବ କି? ନା, ତୁମେ ନିତ୍ୟ ଭାଗବତ ସେବା ନିତ୍ୟ ଶୁଣିବାକୁ ପଡ଼ିବ। ସେ ଆମେ ସପ୍ତାହ ଥର କହୁଛେ, ନିତ୍ୟ ଆପଣଙ୍କୁ ଶୁଣିବା ପାଇଁ ସୁଯୋଗ ବି ଅଛି, ଚାଲିଛି ମନ୍ଦିର ସବୁବେଳେ ସକାଳ ସନ୍ଧ୍ୟାରେ, ଆଜିକାଲି ଟିଭିରେ ବି ଦେଲାନି ନାଇଁ, ଆପଣ ଯାହାକୁ ଭଲ ଲାଗିଲା ଶୁଣିବେ, କାହାକୁ କାହା ଖରାପ ହେଲା କାରଣ ପରୀକ୍ଷାରେ, ହଁ ଆପଣ ଯେଉଁଠି ଭଲ ଲାଗିଲା ଶୁଣନ୍ତୁ, କାରଣ ଶୁଣ ପରୀକ୍ଷା ରୂପବର ଇଏ କଳି ଦୋଷର ସାଗର, କଳି ଜଣେ ଦୋଷର ସାଗର, କାହାକୁ ଭଲ କାହା ଖରାପ ହେଲା, କିନ୍ତୁ ଆମେ କେତେରୁ ଗ୍ରହଣ କରୁଛୁ, ଆମେ କେତେରୁ ଗ୍ରହଣ କରୁଛୁ ସେଇଟା ବଡ଼ କଥା। ତେଣୁ ଅର୍ଜୁନଙ୍କର ଆସିଛି ଏଠି ମନ୍ଦିର ଦୁର୍ବ, ଯେଉଁଠି ସିଏ ବୀରପୁଙ୍ଗ ବିଶ୍ୱ କହିଲେ ଭଗବାନ କୃଷ୍ଣ ଯଦି ମୋର ସାରଥି ହେବେ ତାହେଲେ ଏ ବିଶ୍ୱ କର୍ଣ୍ଣ ଦ୍ରୋଣ ଇଏ କିଛି ମୋର କରିପାରିବେ, ମୁଁ ଯୁଦ୍ଧ ଜିତିଛି, ଭଗବାନ କୃଷ୍ଣ ସାହାଯ୍ୟ ଦରକାର, କିନ୍ତୁ ସାରଥି ହେଲେ ତାହେଲେ ଇଏ ଯାଦବ ମାନଙ୍କର ଦୁଇ ଅକ୍ଷରୁ ସୈନ୍ୟ ଥିଲେ, ଦୁଇ ଅକ୍ଷର ମାନେ ପ୍ରାୟ 2 ଲକ୍ଷ ପର୍ ଏକ ଅକ୍ଷର ସୈନ୍ୟ କହୁଛନ୍ତି 1 ଲକ୍ଷ କେତେ ହଜାର ସନ୍ତି, କିନ୍ତୁ ସିଏ ତାକୁ ତାକୁ ନେଲେନି, ପାଣ୍ଡବମାନଙ୍କର ତାଙ୍କ ସେନାପତି ସାତ୍ୟକୁ, ଏ ଯେଉଁ ଯାଦବମାନଙ୍କୁ ଯାଦବମାନ ସେନାପତି ହୁଅନ୍ତି ସାତ୍ୟକୁ, ସାତ୍ୟକୁ ମହାରଥୀ ସିଏ ତାଙ୍କୁ ନେଲେନି, ତେଣୁ ଭଗବାନ ଦରକାର, କାରଣ ଭକ୍ତର ବାସ୍ତବରେ ହେଉଛନ୍ତି ଆବଶ୍ୟକତା କେଉଁ ଭଗବାନ, ଏ ସେଇ ଯେ ଭଗବାନ ଯିଏ ତାଙ୍କ ନାମ ସେ ଯେଇ କୃଷ୍ଣ ସେଇ ନାମ, ଏବଂ ଭଗବାନ ଯେ ଶୁଣାପଡ଼ ଅର୍ଥ ଭଗବାନ ନାମରେ ଶୁଣ, କାରଣ ଭଗବାନଙ୍କ ନାମ ରୂପ ଲାଗୁଣ ସବୁ ସମାନ, କିନ୍ତୁ କଥାବାର୍ତ୍ତା ହେଇଥିଲେ ଭଗବାନ କୃଷ୍ଣ ଏଇ ରଥ ରଖିଛନ୍ତି, ଅର୍ଜୁନଙ୍କର ଆସିଛି ମାନେ ଯୋଦ୍ଧା ହିସାବରେ ବୀର ହିସାବରେ ସବୁ ବିପଦ ଲକ୍ଷଣ ସବୁ ଆସି 8 ଲକ୍ଷଣ ସେ ଯୁଦ୍ଧ କରିବାକୁ ମନା କରିବେ, ଏବଂ ବିଭିନ୍ନ ପ୍ରକାର ଅର୍ଜୁନ ବି କିଛି କମ୍ ବ୍ୟକ୍ତି ନୁହଁ, ଭଗବାନଙ୍କର ସେ ପ୍ରିୟ ପାର୍ଷଦ ଦିତି କୃଷ୍ଣ ସେ ଯେଉଁ କଥା କହିଛନ୍ତି ଯୁଦ୍ଧ କରିବେ, କାହିଁକିନା ଲୋଭର ଅସ୍ତି ମଧ୍ୟ ଆପଣଙ୍କୁ ଯୁଦ୍ଧ କରିବେ, ଲୋଭ କହତ ସିଏ ଦେଶ, ସେମାନେ ସେ ଯୁଦ୍ଧ କରିବାକୁ ଆସିଛନ୍ତି ଲୋଭର ଅସ ଦେଇକିରି, ମୋର ତ ଲୋଭ ନାହିଁ ମୁଁ କାହିଁ କରିବି, ଭଗବାନ କହିଲେ ଯେ ତୁମ ଲୋଭ ଥାଉ ନା ଯୁଦ୍ଧ କରିବାକୁ ପଡ଼ିବ, ମୋ ପାଇଁ ସତ୍ୟ ପାଇଁ ଧର୍ମ ପାଇଁ ସଂସାର କଲ୍ୟାଣ ପାଇଁ, ଏବଂ ସାଧାରଣ ଭାବେ କହିଲେ ଅର୍ଜୁନ 28 ଶ୍ଲୋକରୁ 46 ପର୍ଯ୍ୟନ୍ତ 19 ଶ୍ଲୋକ, ଯେଉଁମାନେ କିଛି ଲୋକ ମଧ୍ୟ ଅର୍ଜୁନଙ୍କ ପକ୍ଷ ହେଇଛନ୍ତି ଯେ ହଁ ଅର୍ଜୁନ ଯାହା କହିଲେ ଠିକ, ଏ ରାଜ୍ୟ ଲୋଭ ପାଇଁ ଧର୍ମ ଲୋଭ ପାଇଁ କ'ଣ ଅର୍ଜୁନ ଯୋଗାଇ ପଡ଼ିବ ଲୋଭର କର୍ମ, କିନ୍ତୁ ବାସ୍ତବରେ ଅର୍ଜୁନ ସେ ଯେଉଁ ମୋହଟାକୁ ମମତାକୁ ଦ୍ୱିତୀୟ ଅଧ୍ୟାୟ 11 ଶ୍ଲୋକରୁ ଭଗବାନଙ୍କ ଉପରେ ବାହାରିବ କରିବା, ଆମର ଆଉ ବି ଅନ୍ଧବିଶ୍ୱାସ ଯୋଗ ଉପରେ ଆଉ କଥା ଅଛି, ତାପରେ ଆମର ଆଜିର ପ୍ରବକ୍ତାଙ୍କୁ ବୋଧେ ଲୋକସାରା ଅଧିକା ହେଇଗଲା କି କ'ଣ କହିବା, ତେଣୁ କିଛି କଥା ଅଧଘଣ୍ଟେ ଆମର କଥା ହବ, ଖରାଦିନ ଡେରି ବି ଆରମ୍ଭ ହେଲା, ଆମେ 8 ତାରିଖରୁ ଆରମ୍ଭ କଲୁ, ତେଣୁ କିଛି ଆମର ଆଦର୍ଶ ପ୍ରଭୁ କିଛି କଥା କହିବେ, ତାଙ୍କର ବି ବହୁତ ଲୋକ ଗୀତାର ଭାଗବତର ବହୁତ କଥା ମନେ ଅଛି, ସେ ମଧ୍ୟ ମନ୍ଦିରରେ ସପ୍ତାହକୁ 2 ଥର 3 ଥର ଭାଗବତ ଗୀତା ପ୍ରଚାର କରୁଛନ୍ତି, ଏବଂ ବାହାରେ ମଧ୍ୟ ଯାଇ କହୁଛନ୍ତି, ଆମ ସେ ବଡ଼ ଭାଇ ଓ ତାଙ୍କର ସମର୍ପିତ ସିଏ ଗୁରୁବରାଙ୍କ ପ୍ରତି ଆଉ ମନ୍ଦିର ପ୍ରତି, ତାଙ୍କଠୁ ଆମେ ଶୁଣୁଛେ ସିଏ କିଛି କଥା କହିବେ ଭଗବାନ କଥା।
ॐ ज्ञानतिम्रन्धस्य चक्षुरुन्मुखं येन तस्मै श्रीगुरवे नमः। श्रीचैतन्यमनविष्टं कार्तिकं येन वेङ्कटे स्वयं रूपकदामयं ददाति सूर्यकृष्ण। ଆମେ ଏଇ ଭଗବତ ଗୀତା ପ୍ରଥମ ଅଧ୍ୟାୟରୁ ଆରମ୍ଭ କରିଛେ। ଆମର ଏ ସତ୍ସଙ୍ଗ ମାଧ୍ୟମରେ ଆଲୋଚନା କରାଯାଉଛି ଭଗବତ ଗୀତା। ଆମେ ଭଗବତ ଗୀତାର ପ୍ରଥମ ଅଧ୍ୟାୟ 27 ଶ୍ଲୋକ ପର୍ଯ୍ୟନ୍ତ ଆଲୋଚନା କରିଥିଲେ, କିନ୍ତୁ ଆଉ ଗୋଟେ କଥା ମୁଁ କହିବାକୁ ଭୁଲିଯାଇଛି ଯେ ଆମେ ଏ ଯେଉଁ ହନୁମାନ ମନ୍ଦିରରେ ଏଇଠି ଭଗବାନଙ୍କର କଥା ଆଲୋଚନା କରୁଛେ, ଗୌତମ କହୁଥିଲେ, ବର୍ତ୍ତମାନ ଭଗବତ ଗୀତା କହୁଛେ। ଭଗବତ ଗୀତା ଯେଉଁ ଅନ୍ୟାନ୍ୟ ଯେଉଁ ବକ୍ତା ସବୁ ଅଛନ୍ତି, ମାନେ ଭଗବାନ ତ କହୁଛନ୍ତି ବକ୍ତା, ଏବଂ ଅର୍ଜୁନ ବିଭିନ୍ନ ପ୍ରଶ୍ନ ପଚାରୁଛନ୍ତି, ଏବଂ ତା ସହିତ ଶ୍ରୋତା ବହୁତ ଅଛନ୍ତି। ସବୁ ଯେଉଁ କହିଲେ ଆମର ବର୍ଣ୍ଣନା କରାଯାଇଛି, ଗୋଟିଏ ଅକ୍ଷୌଣୀ ସୈନ୍ୟର ସଂଖ୍ୟା ହେଉଛି 21,870, ରଥ ମଧ୍ୟ ସେହି ସଂଖ୍ୟକ 21,870, ଘୋଡ଼ା ମଧ୍ୟ 65,610, ପଦାତିକ ସୈନ୍ୟ ହେଉଛନ୍ତି 109,350। ଏମିତି ଗୋଟିଏ ଅକ୍ଷୌଣୀ ସୈନ୍ୟ ହେଉଛନ୍ତି 218,700। ଏଇଭଳି ଭାବରେ 11 ଅକ୍ଷୌଣୀ ସୈନ୍ୟ ହେଉଛନ୍ତି କୌରବମାନଙ୍କର, ଏବଂ 7 ଅକ୍ଷୌଣୀ ସୈନ୍ୟ ହେଉଛନ୍ତି ପାଣ୍ଡବମାନଙ୍କର। ତେଣୁ ଆରାରି 36-37 ଲକ୍ଷ ଶ୍ରୋତା ସେଠି ଶ୍ରବଣ କରୁଛନ୍ତି। ଏବଂ ତା ସହିତ ସବୁଠାରୁ ଆମର ପାଇଁ ସବୁଠାରୁ ବଡ଼ ମାନେ ଆନନ୍ଦର ବିଷୟ କଥା ଯେ ସେଠି ମଧ୍ୟ ହନୁମାନ ମହାରାଜ ମଧ୍ୟ ଶ୍ରବଣ କରୁଛନ୍ତି। ଆମେ ଏଠି ଆମର ପ୍ରଥମ ଅଧ୍ୟାୟ 20 ଶ୍ଳୋକରେ ଯେଉଁ କୁହାଯାଇଛି, ଅଥ ବ୍ୟବସ୍ଥିତାନ ଦୃଷ୍ଟା ଧାର୍ତ୍ତରାଷ୍ଟ୍ର କପିଧ୍ୱଜ। କପିଧ୍ୱଜ କହିଲେ ଅର୍ଜୁନଙ୍କର ଯେଉଁ ରଥ ଅଛି ସେଥିରେ ଯେଉଁ ଧ୍ୱଜ ଲାଗିଛି ବା ପତାକା ଲାଗିଛି ସେଥିରେ ହନୁମାନ ମହାରାଜ ମଧ୍ୟ ରହିଛନ୍ତି। ଆମର ଜଣେ ବୈଷ୍ଣବ ଆଚାର୍ଯ୍ୟ ରହିଛନ୍ତି ବଳଦେବ ବିଦ୍ୟାଭୂଷଣ, ସେ କଥା କହୁଛନ୍ତି ଯେ କପିଧ୍ୱଜ ଅର୍ଜୁନ ଯେନ ଶ୍ରୀ ଦାସରଥେରପି ମହାନ୍ତି କାର୍ଯ୍ୟାନି ପୁରା ସାଧିତାନି ତେନ ମହାବୀରେଣ ଧ୍ୱଜ ମଧିତିଷ୍ଠା ହନୁମତାନୁଗୃହିତା ଭୟଗନ୍ଧ ଶୂନ୍ୟ ଇତ୍ୟାଦି। ଯେମିତି ହନୁମାନ ମହାରାଜ ପୂର୍ବକାଳରେ ତୃତୀୟ ଯୁଗରେ ଭଗବାନ ରାମଚନ୍ଦ୍ରଙ୍କ ପାଇଁ ବହୁତ ମହାନ କାର୍ଯ୍ୟ କରିଥିଲେ, ଲଙ୍କାରେ ଯାଇକରି ବିଭିନ୍ନ ପ୍ରକାର ଯୁଦ୍ଧ ଇତ୍ୟାଦି କରିଥିଲେ, ସେହିଭଳି ଭାବରେ ବର୍ତ୍ତମାନ ସେ ଅର୍ଜୁନଙ୍କ ରଥରେ କପିଧ୍ୱଜ ହିସାବରେ ରହିଛନ୍ତି। ତେଣୁ ସେ ସେଇଥିପାଇଁ ଭୟଗନ୍ଧ ଶୂନ୍ୟ ବୋଲି କୁହାଯାଉଛି। ତେଣୁକରି ଅର୍ଜୁନଙ୍କର କୌଣସି ଭୟ ନାହିଁ। ଅର୍ଜୁନ ଏଇ ଯେଉଁ ସୈନ୍ୟ ଦେଖୁଛନ୍ତି ଯେଉଁ ବିଷାଦଗ୍ରସ୍ତ ହେଇଛନ୍ତି, ସେ ଭୟ ନୁହଁ, ସେ ମୋହଗ୍ରସ୍ତ ହେଇଯାଇଛନ୍ତି, ଯାହାକି ଅନ୍ତିମରେ ସେ କହିବେ ମୋର ମୋହ ବର୍ତ୍ତମାନ ନଷ୍ଟ ହୋଇଛି। ପ୍ରଭୁ ଯେଉଁ କହିଲେ ଯେ ଅର୍ଜୁନ ଯାହା କହୁଛନ୍ତି ଆକୁ ସାଧାରଣ ଲୋକ ଆକୁ ସମର୍ଥନ କରିବେ, କାହିଁକି ନା ସମସ୍ତେ ଆମେ ମୋହଗ୍ରସ୍ତ ରହିଛେ। ଯେହେତୁ ଆମେ ସମସ୍ତେ ମୋହଗ୍ରସ୍ତ ରହିଛେ, ସେଥିପାଇଁ ଆମର ଶରୀର ଚେତନାରେ ଅଛେ, ଆମର ଚେତନା ବହୁତ ନିମ୍ନ ଚେତନାରେ ଅଛି, ସେ ଯେହେତୁ ସମସ୍ତେ ଏଇ ନିମ୍ନ ଚେତନାରେ ଅଛନ୍ତି, ତେଣୁ ଅର୍ଜୁନ ମୋହଗ୍ରସ୍ତ ହେଇକି ଯାହା ସବୁ କହିଛନ୍ତି ଆମେ ଭାବୁଛୁ ସେଇଟା ଠିକ୍ ବୋଲି। କିନ୍ତୁ ଅର୍ଜୁନ ନିଜେ ସେ ନିଜେ ଆଡ଼ମିଟ୍ କରିବେ ଯେ ମୁଁ ଯାହା କହୁଥିଲି ସବୁ ମୋର ମୋହ ମାୟା ଏସବୁ ଦ୍ୱାରା ମୁଁ କହୁଥିଲି, ବର୍ତ୍ତମାନ ମୋର ମୋହ ନଷ୍ଟ ହୋଇଯାଇଛି, ବର୍ତ୍ତମାନ ମୁଁ ସ୍ମୃତି ଫେରିପାଇଛି, ସ୍ମୃତି ଫେରିପାଇଥିବାରୁ ମୋର ଜ୍ଞାନ ଲବ୍ଧ ହୋଇଛି ବା ବୁଦ୍ଧି ପ୍ରାପ୍ତ ହୋଇଯାଇଛି। ତେଣୁ ବର୍ତ୍ତମାନ ମୁଁ ପରିଶ୍ରେ ବଚନମ ତବ, ଭଗବାନ ଯାହା କହିବେ ବା ଭଗବାନଙ୍କର ଯେଉଁମାନେ ପ୍ରତିନିଧି ଗୁରୁଦେବ ଯାହା କହିବେ ଯଦି ଆମେ ସେଥିରେ ରାଜି ହେଉନେ, ଯେମିତି ପ୍ରଭୁ କହିଲେ ଶାସ୍ତ୍ରରେ ବର୍ଣ୍ଣନା କରାଯାଇଛି ଇଏ ହେଉଛି ପାପର ସ୍ଥାନ, 4ଟି ସ୍ଥାନ, ଦ୍ୟୁତଙ୍କ ପାନ ସ୍ତ୍ରୀଙ୍କ ଶୂନ, ଆମେ ସେଇଟା କାହିଁକି ରାଜି ହେଉନେ କରିବା ପାଇଁ ନା, ଯେହେତୁ ଆମେ ମୋହଗ୍ରସ୍ତ ହେଇ ରହିଛେ, ମାୟା ଦ୍ୱାରା ଆମେ ଆକର୍ଷିତ ହେଇକି ରହିଛେ। ତେଣୁକରି ଭଗବାନ କଥା ବା ସାଧୁମାନଙ୍କ କଥା ବା ଶାସ୍ତ୍ର କଥାରେ ଆମର ଆଗ୍ରହ ଆସୁନାହିଁ। ତେଣୁ ଯେତେବେଳେ ଏ ମୋହ ଦୂର ହେବ ସେତେବେଳେ ଆମେ କହିବା ଯେ ଯାହା ଆପଣ ଯାହା କହିବେ କରିସେ ବଚନ ଦେବ, ଆପଣ ଯାହା କହିବେ ତାହା ମୁଁ କରିବି। କିନ୍ତୁ ବର୍ତ୍ତମାନ ଅର୍ଜୁନ କହୁଛନ୍ତି ଯେ ମୁଁ କରିବିନି, ଏଇଠି କହିବେ ପରେ ସେ କଥା 28 ଶ୍ଳୋକରେ ସେ କଥା କହୁଛନ୍ତି ଯେ ଦୁଷ୍ଟେମ ସ୍ୱଜନମ କୃଷ୍ଣମ ଯୁଜୁସ୍ୱ ସମୁପସ୍ଥିତମ ସିଦ୍ଧନ୍ତି ମମ ଗାତ୍ରାଣୀ ମୁଖମ ଚ ପରିଶୁଷ୍ୟତି। ତାଙ୍କର ଯେଉଁ ଦେଖିକିରି ସୈନ୍ୟମାନଙ୍କୁ ଦେଖିକିରି ଭଗବାନ ତାଙ୍କର ମୋହଗ୍ରସ୍ତ କରେଇ ଦେଇଛନ୍ତି। ଭଗବାନ ଯେଉଁ ପୂର୍ବରୁ ଯେଉଁ ବର୍ଣ୍ଣନା କଲେ ଦେଖେଇ ଦେଉଛନ୍ତି, ଦେଖ ତମର ତଥା ପଶ୍ଚାତ ତତ୍ରା ପଶ୍ଚାତ निष्ठितान पार्थ पितृन अथ पितामहान आचार्यान मातृन भातृन पुत्रान पौत्रान सखींस्तता शुश्रान सुदस्यव सेनोर उभयर उभय सेना सब रही पिता समान लोक अच्छा पितामह समान जो भीष्मदेव इत्यादि रही आचार्य द्रोणाचार्य इत्यादि सब रही मातृ जे कि शल्य इत्यादि शकुनी एम सब रही भ्रातृन दुर्योधन इत्यादि से सब रही पुत्रान निजर पुत्र एवं दुर्योधन इत्यादि पुत्र से सब रही पुत्र मानकर पुत्र रही पौत्रान रही निजर सखा इत्यादि सब रही अश्वत्थामा इत्यादि शशुर मध्य रही किए द्रुपद महाराज भी रही सुहृद जो मैंने बंधु बांधव जमी कृतवर्मा कृतवर्मा कथा भागवत में आसो से अक्रूर महाराज सहित मिसिकी से सतधना बद्ध कर सतधना को बदस्वी करना कि कहते प्रवर्त जे सत्राजित जी भगवान शशुर हे कन्या जे किए बहुत कर जो साम अम्बवती सत्यवान ए सत्यभामा सत्यभामा का पिता होती सत्राजित तेणु एम सब अक्रूर महाराज कृतवर्मा सत्यधना जाने प्रवर्ते सी जो सत्राजित को बद्ध कराई तेणु कृतवर्मा बंधु हिसाब से अच्छा बर्तमान ये युद्ध में रही तेणु भगवान जो हाथ देख आंगु देख 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 एम सब देख से ही समय आम आचार्य जन कौन से ही समय अर्जुन मुह आसी जा देखूर तर मुह आसी ना सी कहते मुझन रोगर मध्य मत स्थापन कलापर मुझे देखिकी सहित युद्ध करी कि भगवान जो देखे दौंती से हाथ देख देख दौरान से समय भगवान मुहटी प्रवेश कर दौर जोपाई कि से मोहग्रस्त हो जाती बर्तमान से कौन जे मोहर बर्तमान दुष्टे नम शोधनम कृष्ण जुजुस्सु उपस्थितम बर्तमान से मैंने सब जो आसध करने सब आस देखुची किंतु बर्तमान मोर सिदंती मम गात्राणी शरीर बर्तमान सिदंती थरुची बर्तमान एवं मुखम से परिशुष्य मुख सब मुह सब सुखी जा कथा कही पारना एमती से ठिया हाँपी से उपयुक्त हो पारे आती बल रही ठियापी अंतिम से कथा कह रथ उपस्थ उपाविशत से रथ पर ठिया हाँपी शक्ति ना ये कह बेपदुष्ट शरीर में शरीर में कंपन आस बेपदुष्ट शरीर में एवं रोमहर्ष कंप जात हो गांडीव संस्थ हस्ता गांडीव धनु जो रही गांडीव धनु सामान्य धनु नुह से बहुत ओजन रही गांडीव धनु किंतु से धनु को सी धरिक समस्त से युद्ध करेंगे तापर करेंगे युद्ध कि समय एत बल चली जाइए से गांडीव हाथ रू खसी गांडीव संस्कृत हाँ तो चाहिए परिदहते शरीर सब जमी जलन हो निरे खसीगले जमी जलन लगे से परिदहते एवं न च शक्नोमि अवस्था तुम भ्रमतीव चमे मन निमित्तानि च पश्यामि विपरीतानि केश ये सब जहाँ सब आसुची ये मोहर सब आसुची प्रकृत ये सब अर्जुन आसवा कथा नुह भगवान आम श्रीधर स्वामी जन आचार्य रही से सब ये जो जहाँ सब अर्जुन से सब उत्तर भगवान दौरान जे एगुड़ा सब हवा कथा नुह जमी वर्तमान कौन बेपथुष्ट शरीर में मोर शरीर बर्तमान कंपन आस प्रकृत शरीर कंपन आसवा कथा नुह भगवान कहे द्वितीय अध्याय से क्या कहे स्वधर्म अभी चावेक्ष न विकम्पित तुम्हारा जो मैंने क्षत्रियर क्षत्रिय कर्म धर्म हूँ कौन ना से युद्ध चापी पलायनम अष्टादश अध्याय वर्णना कर ब्राह्मण कौन कर्म क्षत्रिय कौन कर्म वैश्यर कौन कर्म शूद्र कौन कर्म ये सब वर्णना कर क्षत्रिय कर्म हूँ शौर्य तेज द्वितीय दाक्ष युद्ध चापी पलायनम दानम ईश्वर भाव से क्षत्रिय कर्म स्वभाव
ସେମାନେ ଯୁଦ୍ଧରେ ପଳାୟନ କରିବେନି। ଇଏ ହେଉଛି କ୍ଷତ୍ରିୟର ଧର୍ମ। ଏବଂ ଭଗବାନ ମଧ୍ୟ କହିବେ ଦ୍ୱିତୀୟ ଅଧ୍ୟାୟରେ, ଦ୍ୱିତୀୟ ଅଧ୍ୟାୟରେ ସେଇଟା ଭଗବାନ କହିବେ 31 ଶ୍ଳୋକରେ ଯେ ଯେଉଁମାନେ କ୍ଷତ୍ରିୟ ସେମାନେ ଯେତେବେଳେ ସ୍ୱଧର୍ମ ଅପେକ୍ଷା ଆବେକ୍ଷ ନ ଅବିକ୍ଷମତି ମରନ୍ତି, ତାଙ୍କର ଧର୍ମ ହେଉଛି ଯୁଦ୍ଧ କରିବା, ତାଙ୍କର ଶରୀରରେ ତାଙ୍କର କମ୍ପ ଆସିବନି, ତାଙ୍କର ବିପଦ ଆସିବନି। କିନ୍ତୁ ବର୍ତ୍ତମାନ ସେ ଧର୍ମ ସମୂଢ ଚେତା, ଦ୍ୱିତୀୟ ଅଧ୍ୟାୟରେ କହିବେ, ଅର୍ଜୁନ କହିବେ ବର୍ତ୍ତମାନ ମୁଁ ମୋର ଧର୍ମର ବିଚ୍ୟୁତ ହେଇଯାଇଛି, ଧର୍ମ ସମୂଢ ଚେତା ବୋଲି କହିବେ ତୃତୀୟ ଅଧ୍ୟାୟରେ କହିକିରି ଭଗବାନଙ୍କ ଶରଣରେ ସେ ଯିବେ ଏବଂ ଭଗବାନଙ୍କୁ ଜ୍ଞାନ ପ୍ରଦାନ କରିବେ। ତେଣୁ ଇଏ ସବୁ ଯାହା ହେଉଛି, ଅର୍ଜୁନ ଯାହା ଭଳି ତାଙ୍କର ନିଜର ଅଭିଜ୍ଞତା ଆସୁଛି ବା ନିଜର ଯେଉଁ ଅବସ୍ଥା ଆସୁଛି, ସେ ଅବସ୍ଥାଟା ଏ ମୋହଗ୍ରସ୍ତ ଅବସ୍ଥାରୁ ସେଇଟା ହେଇଛି। ପ୍ରକୃତରେ ଏଇଟା ତାଙ୍କ ହବା କଥା ନୁହଁ। ଭଗବାନ ମଧ୍ୟ ସେ ସବୁ ଯାହା ସବୁ ଅର୍ଜୁନଙ୍କର ଅବସ୍ଥା ହେଇଛି ଭଗବାନ ମଧ୍ୟ କହିବେ ପ୍ରକୃତରେ ଏସବୁ ହବା କଥା ନୁହଁ, ଗୋଟି ଗୋଟି କରି ସେ ସବୁ ବୁଝେଇବେ। ମହାରାଜାଜୀମାନେ ଟିକାରେ କହୁଛନ୍ତି ସେ କଥା ଆମେ ଆଲୋଚନା କରିବା। ତେଣୁ ଏଇଭଳି ଭାବରେ ସେ ଅର୍ଜୁନ କହୁଛନ୍ତି, ନ ଚ ଶ୍ରେୟ ଅନୁପଶ୍ୟାମି ନତ୍ୱା ଶୋଧନମା ହବେ ନ କାଙ୍କ୍ଷେ ବିଜୟ କୃଷ୍ଣ ନ ଚ ରାଜ୍ୟ ସୁଖାନି ଚ। ଶ୍ରେୟଟା କ'ଣ ସାଧାରଣତଃ ଲୋକମାନେ ଜାଣିନାହାନ୍ତି। ଶ୍ରେୟ ଆଉ ପ୍ରିୟ ଦୁଇଟା ଜିନିଷ ପ୍ରଭୁପାଦ ମହାରାଜ କୁହନ୍ତି, ଆମର ଇସ୍କନ ପ୍ରତିଷ୍ଠାତା ଆଚାର୍ଯ୍ୟ ପ୍ରଭୁପାଦ ମହାରାଜ କୁହନ୍ତି ଦୁଇଟି ଜିନିଷ ଅଛି, ଗୋଟେ ହେଉଛି ଶ୍ରେୟ ଆଉ ଗୋଟେ ହେଉଛି ପ୍ରିୟ। ସାଧାରଣତଃ ଲୋକମାନେ ପ୍ରିୟଟାକୁ ଶ୍ରେୟ ବୋଲି ଭାବନ୍ତି। ଜୀବନରେ କ'ଣ ପ୍ରକୃତରେ ଆବଶ୍ୟକ ରହିଛି, ଜୀବନର ଶ୍ରେୟ ଜିନିଷଟା କ'ଣ, ସେ ଜିନିଷଟା ଲୋକମାନେ ଜାଣନ୍ତି ନାହିଁ। ଶତକଡ଼ା 99 ଭାଗ ଲୋକମାନେ ଜାଣନ୍ତି ନାହିଁ ଯେ ପ୍ରକୃତରେ ତାଙ୍କ ଜୀବନର କ'ଣ, ତାଙ୍କର ଲକ୍ଷ୍ୟ କ'ଣ ବା ତାଙ୍କର ଶ୍ରେୟ କ'ଣ। ସେମାନେ ପ୍ରିୟଟାକୁ ହିଁ ଶ୍ରେୟ ବୋଲି ଭାବନ୍ତି। ତେଣୁ ଅର୍ଜୁନ ଅନ୍ତିମରେ ଭଗବାନ କହିବେ, ସେ ବର୍ତ୍ତମାନ କହୁଛନ୍ତି ଯେ ମୁଁ କ'ଣ ମୋର ଶ୍ରେୟଟା ମୁଁ ଦେଖିପାରୁନି, ଏମାନଙ୍କ ସହ ଯୁଦ୍ଧ କରିବା ଦ୍ୱାରା ମୋର କିଛି ଶ୍ରେୟ ହବ ମୁଁ ସେଇଟା ଜାଣିପାରୁନି, ନା ତ ଶ୍ରେୟ ଅନୁପସ୍ୟାମି। କିନ୍ତୁ ଭଗବାନ ତାର ଉତ୍ତର ଦେବେ ଯେ ଧର୍ମା ଯୁଦ୍ଧା ଶ୍ରେୟ କ୍ଷତ୍ରିୟ ସେ ନ ବିଦ୍ୟତେ। ଗୋଟେ କ୍ଷତ୍ରିୟର ଯେଉଁ ଧର୍ମ ଛଡ଼ା, ତାଠାରୁ ଧର୍ମ ଯୁଦ୍ଧ ଛଡ଼ା ଆଉ କିଛି ଶ୍ରେୟ କ୍ଷତ୍ରିୟର ନାହିଁ। ଭଗବତ ଉତ୍ତର ଅଧ୍ୟାୟ 31 ଅଧ୍ୟାୟରେ 31 ଶ୍ଳୋକରେ ଭଗବାନ ତାର ଉତ୍ତର ଦେବେ। ଯାହା ସବୁ ଅର୍ଜୁନ ମୋହଗ୍ରସ୍ତ ହେଇକି ଯାହା ସବୁ କହୁଛନ୍ତି ପ୍ରକୃତରେ ଏଇଟା ତାଙ୍କର ହବା କଥା ନୁହଁ, କିନ୍ତୁ ଯେହେତୁ ମୋହଗ୍ରସ୍ତ ହେଇଛନ୍ତି, ମୋହଗ୍ରସ୍ତ ହେବା ମାନେ ସବୁ ଜିନିଷ ବିପରୀତ ଆସିବ। ଭଗବତ ଗୀତାର 18 ଅଧ୍ୟାୟରେ ଭଗବାନ କହିବେ, ବୁଦ୍ଧି ଯେଉଁ ରହିଛି, ତିନି ପ୍ରକାର ବୁଦ୍ଧି ରହିଛି, ସତ୍ୱ ରଜ ତମ, ତିନି ଗୁଣର ବୁଦ୍ଧି ରହିଛି। ମୋହଟା ହେଉଛି ତମ ଗୁଣର କାର୍ଯ୍ୟ, ପ୍ରମାଦ ମୋହ ତମସୁ ପ୍ରମାଦ ମୋହ ଏସବୁ ହେଉଛି ତମସାର, ତମ ଗୁଣର ଲକ୍ଷଣ। ମୋହ ନିଦ୍ରା ଆଳସ୍ୟ ପ୍ରମାଦ ମୋହ ଏସବୁ ହେଉଛି ତମ ଗୁଣର ଲକ୍ଷଣ। ତେଣୁ ତମ ଗୁଣର ବୁଦ୍ଧି ହେଉଛି ବିପରୀତ ବୁଦ୍ଧି। ଭଗବତ ଗୀତାର ଅନ୍ତିମରେ ଭଗବାନ କହିବେ, ସେଇଟା 18 ବର୍ଣ୍ଣନା କରିବେ, ସର୍ବଥା ବିପରୀତ ବୁଦ୍ଧିଷ୍ଠା ପାର୍ଥ ତାମସ, ସବୁବେଳେ ଓଲଟା ବୁଦ୍ଧି ଯେଉଁଟାକ, ହଁ ଅଧର୍ମ ଧର୍ମାମିତି ମାନ୍ୟତେ ତାମସାବୃତା ସର୍ବଥା ବିପରୀତ ବୁଦ୍ଧିତା ପାର୍ଥ ତାମସ। ଆମର କଥାରେ ଅଛି ଓଡ଼ିଆରେ, ଆମର ଗୋଟେ ରହିଛି ମରଣ କାଳେ ବିପରୀତ ବୁଦ୍ଧି, କାରଣ ମରଣ ସମୟଟା ହେଉଛି ତମ ଗୁଣର, ସୃଷ୍ଟି ହେଉଛି ରଜଗୁଣର, ଆମେ ବଞ୍ଚିକିରି ଯେଉଁ କାର୍ଯ୍ୟ କରୁଛୁ ସେ ହେଉଛି ସତ୍ୟଗୁଣର ସ୍ଥିତି, ଏବଂ ଅନ୍ତିମରେ ଯେତେବେଳେ ମୃତ୍ୟୁ ସମୟ ଆସିବ ସେଇଟା ହେଉଛି ତମ ଗୁଣର କାର୍ଯ୍ୟ, ତମ ଗୁଣର ବଶବର୍ତ୍ତୀ, ତମ ଗୁଣର ଆଧିକ୍ୟ ହେଲେ ସେ ସମୟ ମୃତ୍ୟୁଟା ହେଉଛି, ଆମେ ଶୟନ କରୁଛୁ ଏଇଟା ହେଉଛି ତମ ଗୁଣର କାର୍ଯ୍ୟ। ତେଣୁ ସବୁବେଳେ ଏଇ ତିନୋଟି ଗୁଣ ସମସ୍ତଙ୍କ ପାଖରେ ରହିଛି, ସତ୍ୟ ରଜ ତମ ତିନୋଟି ଗୁଣ ରହିଛି। ତେଣୁ ଅର୍ଜୁନ କହୁଛନ୍ତି ଯେ ପ୍ରକୃତରେ ନ ଚ ଶ୍ରେୟ ଅନୁପଶ୍ୟାମି ହତ୍ୱା ସ୍ୱଜନମା ହବେ ନ କାଙ୍କ୍ଷେ ବିଜୟ କୃଷ୍ଣ ନ ଚ ରାଜ୍ୟ ସୁଖାନି ଚ। ଏମାନଙ୍କୁ ମାରିଲେ ହୁଏତ ଆମେ ବିଜୟ ପ୍ରାପ୍ତ ହେଲେ ରାଜ୍ୟ କରିବା, ରାଜ୍ୟର ରାଜା ହେବେ, କିନ୍ତୁ ସେ ଅର୍ଜୁନ କହୁଛନ୍ତି ଯେ ମୁଁ ସେଇଟା ମଧ୍ୟ ଚାହୁଁନି, ନ କାଙ୍କ୍ଷେ ବିଜୟ କୃଷ୍ଣ ନ ଚ ରାଜ୍ୟ ସୁଖାନି ଚ, ବିଜୟ ଚାହୁଁନି କି ରାଜ୍ୟ ଚାହୁଁନି। ତାପରେ କହୁଛନ୍ତି କିଂ ନୋ ରାଜ୍ୟ ଗୋବିନ୍ଦ କିଂ ଭୋଗେ ଜୀବିତ ହିଁ ନେବା ଯେ ସାମର୍ଥ୍ୟ କାଙ୍କିତ ନୁହଁ ରାଜ୍ୟ ଭୋଗ ସୁଖାନି ଚ। ଯଦି ମୁଁ ଏଇ ଯେଉଁ ବିଜୟ ପ୍ରାପ୍ତ ହେବି ବା ଏଇ ଯେଉଁ ରାଜ୍ୟର ରାଜା ହେଇକି ଯେଉଁ ବିଭିନ୍ନ ଭୋଗ କରିବି, କିନ୍ତୁ ଯେ ସାମର୍ଥ୍ୟ କାଙ୍କିତ ନୁହଁ, ଯେଉଁ ତାଙ୍କର ବନ୍ଧୁବାନ୍ଧବ ପରିବାରବର୍ଗ ଏସବୁ ଏମାନେ ତ ସବୁ ଏଠି ହତ ହେବେ ନିହତ ହେବେ, ତାହେଲେ ମୁଁ ଏଇଠୁ ଭୋଗ କରିକିରି କ'ଣ କ'ଣ ଭୋଗ କରିବି? ତେଣୁ ସେ କହୁଛନ୍ତି ଯେ ତ ଏମେ ଅବସ୍ଥିତା ଯୁଦ୍ଧେ ପ୍ରାଣ ତତ୍ତ୍ୱା ଧନାଣିଚ ଆଚାର୍ଯ୍ୟ ପିତର ପୁତ୍ରା ତଥୈବ ଅଚ ପିତାମହ ମାତୃଳାନ୍ ଶ୍ୱଶୁରାନ୍ ପତ୍ରାନ୍ ଶାଳା ସମ୍ବନ୍ଧୀନ ସ୍ତଥା ଏତନ୍ନ ହନ୍ତୁମ ଇଚ୍ଛାମି ନତୁ ବି ମଧୁସୂଦନ। ଏମାନଙ୍କୁ ମୁଁ ବରଂ ମୁଁ ମରିଯିବା ପାଇଁ ଶ୍ରେୟସ୍ କରି ମାରୁଛି କିନ୍ତୁ ଏମାନଙ୍କୁ ମାରିବା ପାଇଁ ଚାହୁଁନି। କିନ୍ତୁ ପ୍ରକୃତରେ ଭଗବାନ ତାର ଉତ୍ତର ଦେବେ ଯେ ଜୟନଙ୍କ ବ୍ୟକ୍ତି ହନ୍ତାରମ ଜସ୍ତୈନ ମନ୍ୟତା ତମ ଉଭୌତ ନ ବିଜାଣିତ ନାୟ ହନ୍ତି ନ ହନ୍ୟତି। ଶରୀର ଚେତନାରେ ରହିକିରି ଆମେ ଭାବୁଛେ ଇଏ ଶରୀର ଇଏ ଅମକ ଶରୀର ବୋଲି ଭାବୁଛେ, କିନ୍ତୁ ପ୍ରକୃତରେ ଭଗବାନ ଯେତେବେଳେ ଆତ୍ମା ସ୍ତରର କଥା ଜ୍ଞାନ ଦେବେ ସେତେବେଳେ କହିବେ ଯେ ଜୟନଙ୍କ ବ୍ୟକ୍ତି ହନ୍ତାରମ। ଆମେ ଭାବୁଛେ ଦ୍ରୋଣାଚାର୍ଯ୍ୟଙ୍କୁ ତାଙ୍କର ଯେ ଦ୍ରୁପଦଙ୍କ ପୁତ୍ର କିଏ ନାଇଁ ଦ୍ରୁପଦଙ୍କ ପୁତ୍ର ହେଉଛନ୍ତି ହଁ ଦ୍ରୋଣାଚାର୍ଯ୍ୟଙ୍କୁ ସେ ହତ କରିଛନ୍ତି ଦ୍ରୁପଦଙ୍କ ପୁତ୍ର। ସେଇଭଳି ଭାବରେ ଭୀଷ୍ମଦେବଙ୍କୁ ହତ୍ୟା କରିଛନ୍ତି ଅର୍ଜୁନ ହତ୍ୟା କରିଛନ୍ତି। ସାଧାରଣ ଲୋକମାନେ ଭାବିବେ ଯେ ଇଏ ତାଙ୍କୁ ହତ୍ୟା କରିଛନ୍ତି, କିନ୍ତୁ ଯେଉଁମାନେ ଆତ୍ମାସ୍ତରରେ ଅଛନ୍ତି ଭଗବତ ଗୀତାର ଜ୍ଞାନ ଯେତେବେଳେ ଆତ୍ମାସ୍ତରର ଜ୍ଞାନ ଭଗବାନ ଦେବେ ତାପରେ ଦ୍ୱିତୀୟ ଅଧ୍ୟାୟରେ ସେତେବେଳେ ପ୍ରଥମେ ଆତ୍ମା ସମେତ ଜ୍ଞାନ ଭଗବାନ ଦେବେ ଦୁଷ୍ଟକେତୁ ଚାଖିତା। ଇଏ ହେଉଛି ଆତ୍ମାସ୍ତରରେ ଯେତେବେଳେ ଜ୍ଞାନ ଦେବେ ସେତେବେଳେ ଜଣେ ଜାଣିବା ଯେ ପ୍ରକୃତରେ କିଏ କାହାକୁ ହତ୍ୟା କରୁନି। ଭଗବାନ କହୁଛନ୍ତି ଜୟନଙ୍କ ବ୍ୟତୀ ହନ୍ତାରମ ଜସ୍ୟନ ମନ୍ୟତା ହତ। ଆମେ ଭାବିବା ହୁଏତ ଅର୍ଜୁନ ଭୀଷ୍ମ ମାରିଲେ ବା ଅନ୍ୟାନ୍ୟ ମାନଙ୍କୁ ମାରିଲେ ବା ଏମାନେ ଆଙ୍କ ଦ୍ୱାରା ହତ ହେଲେ, କିନ୍ତୁ ଭଗବାନ କହୁଛନ୍ତି ଉଭୌତ ନ ବିଜାଣ ପ୍ରକୃତରେ ଏ ଦୁଇ ଜଣ ଯାକ ଜାଣୁନାହାନ୍ତି ଯେ ପ୍ରକୃତରେ ନାୟ ହନ୍ତି ନ ହନ୍ୟତି, କିଏ କାହାକୁ ମାରିପାରିବେନି କିମ୍ବା କିଏ କାହା ଦ୍ୱାରା ବଦ୍ଧ ହେଇପାରିବେ। ଯେଉଁ ଆମର ପ୍ରକୃତ ସ୍ୱରୂପ ଯେଉଁ ରହିଛି ଆତ୍ମାର ଯେତେବେଳେ ବିଷୟରେ କଥା କୁହାଯିବ ସେତେବେଳେ ଭଗବାନ ସବୁ ବୁଝେଇବେ ନୈନଙ୍କ ଛିନ୍ଦନ୍ତି ଶସ୍ତ୍ରାଣୀ ନୈନଙ୍କ ଦହତି ପାବକ ନ ଚୈନଙ୍କ କ୍ଲେଦନ୍ତି ଆପୋ ନ ଶୋଷତି ମାରୁତ ବିଭିନ୍ନ ଭାବରେ ବୁଝେଇବେ। ପ୍ରକୃତରେ ଆତ୍ମାକୁ କିଏ ହତ୍ୟା କରିପାରିବେନି ଏବଂ ଆତ୍ମାର ଏ ଶରୀର ନିଧନ ହେଲେ ମଧ୍ୟ ଆତ୍ମାର କିଛି ହେବନି, ଆତ୍ମା ନିଧନ ହେବନି। ଏସବୁ କଥା ଭଗବାନ ଆତ୍ମା ସମ୍ବନ୍ଧୀୟ ଜ୍ଞାନ ଯେତେବେଳେ ଦେବେ ପରେ ତୃତୀୟ ଅଧ୍ୟାୟରେ ସେହି ସମୟରେ କହିବେ। ଏଇସବୁ ଯେଉଁ କଥା କହୁଛନ୍ତି ଆମେ ଭାବୁଛେ ପ୍ରକୃତରେ ଅର୍ଜୁନ ବହୁତ ବୁଦ୍ଧିମାନ ଭଳି କଥା କହୁଛନ୍ତି, କିନ୍ତୁ ଭଗବାନ ପ୍ରଥମେ କହିବେ ଯେ ଅଶୋଚ୍ୟାନ ଅନୁଶୋଚସ୍ତ ପ୍ରଜ୍ଞା ବା ଆଦାଂଶଭାଷେ ଗତାଶୂନ ଗତାଶୂନ୍ୟ ନା ଅନୁଶୋଚିତ ପଣ୍ଡିତା। ପ୍ରକୃତ ପଣ୍ଡିତ ଯେଉଁମାନେ ଯେଉଁଥିରେ ଚିନ୍ତା କରିବା କଥା ନୁହଁ ବା ସୂଚନା କରିବା କଥା ନୁହଁ, ତମେ ଯଦିଓ ବହୁତ ପଣ୍ଡିତ ଭଳି କଥା କହୁଛ ବହୁତ ବୁଦ୍ଧିମାନ ଭଳି କଥା କହୁଛ କିନ୍ତୁ ପ୍ରକୃତରେ ତମେ ନମ୍ବର ୱାନ୍ ମୂର୍ଖ, ଏକ ନମ୍ବର ମୂର୍ଖ ବୋଲି ଭଗବାନ କହିବେ ପ୍ରଥମେ କହିବେ, ତାପରେ ଜ୍ଞାନ ପ୍ରଦାନ କରିବେ। ଭଗବାନଙ୍କ ଶରଣ ନ ଯିବା ପର୍ଯ୍ୟନ୍ତ ସେ ଜ୍ଞାନଟା ଦେଉନାହାନ୍ତି ଏବଂ ଭଗବାନ କହିଲେ ମଧ୍ୟ ଅର୍ଜୁନ ଗ୍ରହଣ କରୁନାହାନ୍ତି, କିନ୍ତୁ ଭଗବାନଙ୍କ ଶରଣରେ ଗଲା ପରେ ଭଗବାନ ତାଙ୍କୁ ଏଇଭଳି ଭାବେ ପ୍ରଥମେ ଗୁରୁଙ୍କର ଶରଣରେ ଗଲା ମାନେ ଶିଷ୍ୟ ଗୁରୁଙ୍କର ଶରଣରେ ଗଲା ମାନେ ଶିଷ୍ୟ ଅର୍ଥ ହେଉଛି ଶାସନ କରିବା, ଶାସନରେ ଯେଉଁମାନେ ଶାସିତ ହେବେ ସେମାନେ ଶିଷ୍ୟ। ଯଦି ଜଣେ ଆମେ ଗୁରୁଙ୍କୁ ଗ୍ରହଣ କରିବା କିନ୍ତୁ ତାଙ୍କୁ ତାଙ୍କ ଶାସନରେ ରହିବାନି ତାହେଲେ ସେ ଗୁରୁ ପ୍ରକୃତରେ ଆମର ଆମେ ତାଙ୍କୁ ଗୁରୁ ବୋଲି ଗ୍ରହଣ କରିନୁ। ପ୍ରଭୁପାଦ ମହାରାଜ ଗୋଟେ କୁହନ୍ତି ଉଦାହରଣ ଦିଅନ୍ତି ଯେମିତି ଜଣେ କୁକୁର ରଖୁଛି ସେଇଭଳି ଭାବରେ ସେ କହିବେ ଇଏ ମୋର ଗୁରୁ, କିନ୍ତୁ ଗୁରୁ ଯଦି ଆମେ ଗ୍ରହଣ କରିବା ସିଏ ଯେଉଁ କଥା କହିବେ ଆମେ ଯଦି ତାକୁ ଗ୍ରହଣ ନ କରିବା ତାହେଲେ ଆମେ କ'ଣ ଶିଷ୍ୟ ହେଲେ। ତେଣୁ ଅର୍ଜୁନ କହିବେ ଶିଷ୍ୟ ସେହଂ ସାଧିମାଙ୍କ ପ୍ରପନ୍ନ, ମୁଁ ଆପଣଙ୍କର ଶିଷ୍ୟ ହେଲି ଆପଣ ମୋତେ ଶାସନ କରନ୍ତୁ। ଶିଷ୍ୟ ଏ ଶବ୍ଦଟା ହେଉଛି ସାସ୍ ଧାତୁରୁ ଆସୁଛି, ସଂସ୍କୃତରେ ସାସ୍ ଧାତୁରୁ ଶିଷ୍ୟ ଆସୁଛି, ସାସ୍ ଅର୍ଥ ହେଉଛି ଶାସନ, ଯେଉଁମାନେ ଶାସନର ଅଧୀନ ସେମାନେ ଶିଷ୍ୟ ହେବେ, ଯେଉଁମାନେ ଶାସନ ଅଧୀନ ନୁହନ୍ତି ସେମାନେ ତଥାଗତ ଶିଷ୍ୟ, ସେମାନେ ଶିଷ୍ୟ ହେଲେ ମଧ୍ୟ ନାଁକୁ ମାତ୍ର ଶିଷ୍ୟ, ଗୁରୁଙ୍କର କଥାକୁ ଗ୍ରହଣ କରିବେନି ବରଂ ଗୁରୁଙ୍କୁ ସେମାନେ ଶାସନ କରିବେ। ଏଇଭଳି ଭାବରେ ବର୍ତ୍ତମାନର ଆଜିକାଲି ଗୁରୁ ଶିଷ୍ୟ ସମ୍ପର୍କ ରହୁଛି, ଶିଷ୍ୟ ଯିଏ ହେବ ଆମେ ସେଇଭଳି ଭାବରେ ଜଣେ ଗୁରୁଙ୍କ ପାଖକୁ ଯିବା ତଦ୍ବିଧି ପ୍ରଣିପାତେନ ପରିପ୍ରଶ୍ନେନ ସେବୟା ଉପଦେକ୍ଷନ୍ତି ତେ ଜ୍ଞାନମ ଜ୍ଞାନୀନ ତତ୍ତ୍ୱଦର୍ଶିନ ଚତୁର୍ଥ ଅଧ୍ୟାୟରେ ଭଗବାନ କଥା କହିବେ। ଏଭଳି ଜଣେ ଗୁରୁଙ୍କ ପାଖକୁ ଯିବାକୁ ପଡ଼ିବ ଯେଉଁଠି ଆମେ ନିଜକୁ ସରେଣ୍ଡର କରିବା, ନିଜକୁ ସେଠି ସମର୍ପଣ କରିବା। ଯଦି ଆମେ ସମର୍ପଣ କରିବାନି ତାହେଲେ ଆମେ ପ୍ରକୃତରେ ଶିଷ୍ୟ ନୁହଁ ବା ଆମର ପ୍ରକୃତରେ ଗୁରୁ ଗ୍ରହଣ ଠିକ୍ ଭାବରେ ହେଇନି ବୋଲି ବୁଝିବାକୁ ପଡ଼ିବ। ତେଣୁ ଅର୍ଜୁନ ଯେଉଁ କହୁଛନ୍ତି ଯେ ଏମାନଙ୍କୁ ମାତ୍ର ଏତା ନ ହନ୍ତୁ ଇଚ୍ଛା ଆମେ ଘ୍ନତପି ମଧୁସୂଦନ, ମୋତେ ବରଂ ସେମାନେ ମାରିଦିଅନ୍ତୁ କିନ୍ତୁ ମୁଁ ଏମାନଙ୍କୁ ସେମାନେ ମାରିବା ପାଇଁ ଚାହୁଁନି। କିନ୍ତୁ ଭଗବାନ କହିବେ ଯେ ପ୍ରକୃତରେ କିଏ କାହାକୁ ମାରୁନି, ଆମେ ଶରୀର ଚେତନା ରହିକରି ଏଇଟା ଚିନ୍ତା କରୁଛେ ମୁଁ ଆକୁ ମାରିଲି ସେ ମୋର ଶତ୍ରୁ ଷୋଡ଼ଶାରେ ସେସବୁ କହିବେ। ଯେଉଁମାନେ ଅସୁର ସ୍ୱଭାବ ସମ୍ପନ୍ନ ବ୍ୟକ୍ତି ସେମାନଙ୍କର ଧାରଣା କ'ଣ ନା ଈଶ୍ୱର ହମ୍ ଅହମ୍ ଭୋଗୀ ସିଦ୍ଧ ହମ୍ ବଳବାନ ସୁଖୀ, ଏମାନେ ମୋର ଶତ୍ରୁ ମୁଁ ଏମାନଙ୍କୁ ହତ୍ୟା କଲି, ଏଇଭଳି ଭାବରେ ସେମାନେ ଷୋଡ଼ଶାରେ ବର୍ଣ୍ଣନା କରାଯାଇଛି। ଯେମାନେ ଇଦମ୍ ମଧ୍ୟ ମାୟାଲବ୍ଧ ଇଦମ୍ ପ୍ରାପ୍ସେ ମନୋରଥମ ଇଦମ୍ ଅସ୍ତି ଦମପିମେ ଭବିଷ୍ୟତି ପୁନର୍ଧନମ ଅସୌମୟା ହତ ଶତ୍ରୁ ହନିଷେ ଚା ପରାଣପି ଈଶ୍ୱରମ ହମ୍ ଭୋଗୀ ସିଦ୍ଧମ ବଳବାନ। ଅସୌମୟା ହତ ଶତ୍ରୁ, ଏମାନେ ଏଇମାନେ ମୋର ଶତ୍ରୁ, ଏମାନଙ୍କୁ ମୁଁ ହତ୍ୟା କରିଦେଲି, ଆଉ ଯେଉଁମାନେ ଅଛନ୍ତି ସେମାନଙ୍କୁ ମୁଁ ହତ୍ୟା କରିବି। ଏଇଭଳି ଭାବରେ ଅସୁର ସ୍ୱଭାବ ସମ୍ପନ୍ନ ବ୍ୟକ୍ତିମାନେ ସେମାନେ ଚିନ୍ତା କରନ୍ତି, ନିଜକୁ ଭଗବାନ ବୋଲି ଗ୍ରହଣ କରନ୍ତି, ଈଶ୍ୱର ହମ୍ ସେମାନେ ନିଜକୁ ଭଗବାନ ବୋଲି ଭଗବାନଙ୍କୁ ସେମାନେ ଗ୍ରହଣ କରିବେନି। ଭଗବାନ ଯେମିତି ହିରଣ୍ୟକଶିପୁ ରାବଣ ଏମାନେ ସବୁ ଅସୁର ସ୍ୱଭାବ କହିଲେ ଭଗବାନଙ୍କୁ ଗ୍ରହଣ କରିବେନି, ନିଜକୁ ଭଗବାନ ବୋଲି ପ୍ରତିପାଦନ କରିବେ। ବର୍ତ୍ତମାନ କଳିଯୁଗର ଅବସ୍ଥା ହେଉଛି ସେଇଟା, ଯେଉଁ ସ୍ୱୟଂ ଭଗବାନ ଅଛନ୍ତି, ରାମ ଭଗବାନ, ରାମଚନ୍ଦ୍ର ଭଗବାନ, କୃଷ୍ଣ ଏମାନେ ସବୁ ଭଗବାନ ଅଛନ୍ତି, କିନ୍ତୁ ଆମେ ସେମାନଙ୍କୁ ଗ୍ରହଣ ନ କରିକି ଆମେ ତଥାକଥିତ ଭଗବାନ ବୋଲି ଇଏ କହୁଛନ୍ତି, ଇଏ ଭଗବାନ ସିଏ ଭଗବାନ ସିଏ ଭଗବାନ। ଏ କଳିଯୁଗର ଏସବୁ ଆସି ପହଞ୍ଚିବ, କଳିଯୁଗର ଅବସ୍ଥା ପାପେ ନା ପାଷଣ୍ଡେ ବୋଲି କୁହାଯାଇଛି। କଳିଯୁଗର ଲୋକମାନେ ପ୍ରକୃତ ଧର୍ମ କ'ଣ ଜାଣିପାରିବେ ନାହିଁ, ତେଣୁ ଯେଉଁମାନେ ଭଗବାନ ନୁହନ୍ତି ସେମାନଙ୍କୁ ଭଗବାନ ବୋଲି ଗ୍ରହଣ କରିବେ, ଯେଉଁମାନେ ଭଗବାନ ତାଙ୍କୁ ଭଗବାନ ବୋଲି ଗ୍ରହଣ କରିବେ ନାହିଁ। ଇଏ ହେଉଛି କଳିଯୁଗର ଲକ୍ଷଣ, ଉତ୍ତମ ଗୁଣର ଆଧିକ୍ୟରୁ ଏହିସବୁ ହେଉଛି। ତେଣୁ ଭଗବାନ କହୁଛନ୍ତି ଯେ ଜୟନମ ଗତି ହନ୍ତାରମ ଯଶ୍ଚୈନ ମନ୍ୟତ ହତମ ଉଭୌତ ନ ମଜା ବିଜାନ ନାୟ ହନ୍ତି ନ ହନ୍ୟ। ଯେଉଁମାନେ ଭାବୁଛନ୍ତି ଯେ ମୁଁ ଆକୁ ମାରିଦେଲି ବା ତାଦ୍ୱାରା ମୁଁ ହତ ହେଇଗଲି, ଏସବୁ ପ୍ରକୃତରେ ଉଭୟ ଦୁଇ ଜଣ ଯାକ ଜାଣିନାହାନ୍ତି ପ୍ରକୃତରେ କିଏ କାହାକୁ ମାରୁନି କି କାହା ଦ୍ୱାରା ହତ ହଉନି। ଯେଉଁମାନେ ଆତ୍ମସମ୍ବନ୍ଧ ଜ୍ଞାନ ପ୍ରାପ୍ତ ହେଉଛନ୍ତି ସେମାନେ ଏଇଭଳି ଭାବରେ ଚିନ୍ତା କରନ୍ତି, ଏଇଭଳି ଭାବରେ ଜାଣନ୍ତି। ତେଣୁ ଅପି ତ୍ରୈଲୋକ ରାଜସ୍ୱ ହେତୁ ନୁ ମହିକୃତେ ନିହତ୍ୟ ଧାର୍ତ୍ତ ରାଷ୍ଟ୍ରାଣ କାହା ପ୍ରୀତି ସା ଜନାର୍ଦ୍ଦନ ପାପମେବା ସେଦ ଅସ୍ମାତ ହତ୍ୟତାନ ଆତତାୟିନ ତସ୍ମାନ ଅହଂ ବୟଂ ହନ୍ତୁମ ଧାର୍ତ୍ତ ରାଷ୍ଟ୍ରାଣ ସେ ବାନ୍ଧବ। ଏଥିରେ ମଧ୍ୟ ଯେ ଏମାନଙ୍କୁ ସବୁ ମାରିବା ଦ୍ୱାରା ମାନେ ମୋର ଆମର ଗୁରୁଜନ ସ୍ଥାନୀୟ ବ୍ୟକ୍ତି ଅଛନ୍ତି ଏମାନଙ୍କୁ ମାରିବା ଦ୍ୱାରା ଆମର ପାପ ହେବ, ଏସବୁ ଜିନିଷ ଅର୍ଜୁନ ବର୍ତ୍ତମାନ କହିବେ, ବର୍ତ୍ତମାନ କହୁଛନ୍ତି ପାପ ମେଇବା ସ୍ୱୟଂ ଅସ୍ମାତ ହତ୍ୟତାନ ଆତତାୟିନ। ଯଦିଓ ସେମାନେ ଆତତାୟୀ କିନ୍ତୁ ସେମାନଙ୍କୁ ହତ୍ୟା କଲେ ମଧ୍ୟ ପ୍ରକୃତରେ ପ୍ରଭୁ ଯେଉଁ କହିଲେ ଛଅ ଜଣ ଆତତାୟୀ ଅଛନ୍ତି ସେମାନଙ୍କୁ ହତ୍ୟା କଲେ ପ୍ରକୃତରେ ସେଇଟା ପାପ ଆସେନି, କିନ୍ତୁ ତଥାପି ଯେଉଁମାନେ ଭଗବାନଙ୍କର ଭକ୍ତ ସେମାନେ ଯେମିତି ଯୁଧିଷ୍ଠିର ମହାରାଜ, ଯୁଧିଷ୍ଠିର ମହାରାଜ କେବେ ଭାବୁନଥିଲେ ତାଙ୍କର କେହି ଶତ୍ରୁ ଅଛନ୍ତି ବୋଲି, ସେଇଥିପାଇଁ ତାଙ୍କର ନାମ ହେଉଛି ଅଜାତ ଶତ୍ରୁ। ଯଦିଓ ଯୁଧିଷ୍ଠିର ମହାରାଜ ସେ କୌରବମାନେ ସେମାନେ ସବୁବେଳେ ପାଣ୍ଡବମାନଙ୍କ ବିରୁଦ୍ଧରେ ବିଭିନ୍ନ ପ୍ରକାର ଷଡ଼ଯନ୍ତ୍ର କରିଛନ୍ତି, ବିଭିନ୍ନ ପ୍ରକାର ଷଡ଼ଯନ୍ତ୍ର, ତାଙ୍କୁ ବିଷ ଲଡ଼ୁ ଦେଇକି ମାରିଦେବା ପାଇଁ ଭୀମଙ୍କୁ ଚେଷ୍ଟା କରିଛନ୍ତି, ତାଙ୍କୁ ଯେଉଁ ଗୃହରେ ରଖିକି ନିଆଁ ଜାଳିକିରି ତାଙ୍କୁ ମାରିଦେବା ପାଇଁ ଚେଷ୍ଟା କରିଛନ୍ତି, ବିଭିନ୍ନ ପ୍ରକାର ଷଡ଼ଯନ୍ତ୍ର କରି ତାଙ୍କୁ ମାରିବା ପାଇଁ ଚେଷ୍ଟା କରିଛନ୍ତି, କିନ୍ତୁ ଯୁଧିଷ୍ଠିର ମହାରାଜ କେବେ ଭାବୁନଥିଲେ ଏମାନେ ମୋର ଶତ୍ରୁ ବୋଲି, ସେଥିପାଇଁ ଯୁଧିଷ୍ଠିରଙ୍କ ମହାରାଜଙ୍କର ଗୋଟେ ନାମ ହେଉଛି ଅଜାତ ଶତ୍ରୁ। ସାଧୁର ଲକ୍ଷଣ ଯେତେବେଳେ ବର୍ଣ୍ଣନା କରାଯିବ ସେତେବେଳେ ଭଗବାନ କହିଛନ୍ତି କପିଳଦେବ ତୃତୀୟସ୍କନ୍ଧ ଭାଗବତ ବର୍ଣ୍ଣନା କରିଛନ୍ତି, ଅଧାତ ଶତ୍ରବ ଶାନ୍ତା ସାଧବ ସାଧୁଭୂଷଣ। ସାଧୁର ଲକ୍ଷଣ କ'ଣ ନା ତିତିକ୍ଷବ କାରୁଣିକ ସୁହୃଦଙ୍କ ସର୍ବଦେହି ନାମ ଅଧାତ ଶତ୍ରବ ଶାନ୍ତା ସାଧବ ସାଧୁଭୂଷଣ। ଯେ ସାଧୁ ଯିଏ ଯେଉଁମାନେ ପ୍ରକୃତରେ ଭଗବାନ ଭକ୍ତ ସେମାନେ ସବୁ ଜିନିଷ ତିତିକ୍ଷା ସବୁ ଜିନିଷ ସହିନେବେ, ତାଙ୍କୁ ଯିଏ କଷ୍ଟ ଦେଲେ ମଧ୍ୟ ସେସବୁ ସହିନେବେ, ଏବଂ ଖାଲି ଯିଏ ସହିନେବେ ତା ନୁହଁ କାରୁଣିକ ସେମାନଙ୍କ ପ୍ରତି ମଧ୍ୟ କରୁଣା କରିବେ, ଯେମିତି ଆମ ନିତ୍ୟାନନ୍ଦ ପ୍ରଭୁ ଭଗବାନ ସେ ହେଉଛନ୍ତି ସ୍ୱୟଂ ଭଗବାନ ବଳରାମ ଯେ ବା ଲକ୍ଷ୍ମଣ ଯିଏ ସିଏ ହେଉଛନ୍ତି ନିତ୍ୟାନନ୍ଦ ରୂପରେ ଆସିଛନ୍ତି। ତ ତେଣୁ ସିଏ ଯେତେବେଳେ ନବଦ୍ୱୀପରେ ଯେ ଭଗବାନଙ୍କ କଥା ପ୍ରଚାର କରୁଛନ୍ତି ସେଇ ସମୟରେ ଜଗାଇ ମାଧାଇ ଦୁଇ ଜଣ ପାପୀ ବ୍ୟକ୍ତି ସେ ନିତ୍ୟାନନ୍ଦ ପ୍ରଭୁଙ୍କୁ ତାଙ୍କୁ ଯେଉଁ ଜଣେ ଭାଇ ନିତ୍ୟାନନ୍ଦ ପ୍ରଭୁଙ୍କୁ ସେ ଯେଉଁ ମଦ ଘଡ଼ା ରଖି ପାନ କରୁଥିଲେ ମଦ ପାନ କରୁଥିଲେ ସେ ମଦ ଘଡ଼ାରେ ତାଙ୍କର ମସ୍ତକକୁ ପ୍ରହାର କରିଛନ୍ତି ଏବଂ ତାଙ୍କର ମସ୍ତକ ଫାଟିକିରି ରକ୍ତ ବାହାରୁଛି କିନ୍ତୁ ନିତ୍ୟାନନ୍ଦ ପ୍ରଭୁ ସେଥିପାଇଁ ଦୁଃଖ କରୁନାହାନ୍ତି ସେ ତାଙ୍କୁ ଯାହା ତାଙ୍କୁ କଷ୍ଟ ଦେଲେ ମଧ୍ୟ ସେ କହୁଛି ତମେ ଭଗବାନଙ୍କର ନାମ ନିଅ ଯେଉଁମାନେ ସାଧୁ ବ୍ୟକ୍ତି ହେଇଛନ୍ତି ହରିଦାସ ଠାକୁର ଆମର ବର୍ଣ୍ଣନା କରାଯାଏ ଚୈତନ୍ୟ ମହାପ୍ରଭୁଙ୍କର ଲୀଳାରେ ଏମାନେ ସବୁ ଆସିଛନ୍ତି ହରିଦାସ ଠାକୁର ଯିଏକି ସ୍ୱୟଂ ବ୍ରହ୍ମା ତ ବ୍ରହ୍ମ ହରିଦାସ ବୋଲି କୁହାଯାଉଛି ବ୍ରହ୍ମା ଯେତେବେଳେ ଭାଗବତମରେ ବର୍ଣ୍ଣନା କରାଯାଇଛି ଯେତେବେଳେ ସିଏ ଭଗବାନ ଭାଗବତର ଦଶମ ସ୍କନ୍ଦ ତ୍ରୟୋଦଶ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି ଯେତେବେଳେ ଭଗବାନ ତାଙ୍କର ବାଳକମାନଙ୍କ ସାଙ୍ଗରେ ଏ 5 ବର୍ଷର ବୟସ ସେ ସମୟରେ କୁମାର ଲୀଳା ଚାଲିଛି ବାଳକମାନଙ୍କ ସାଙ୍ଗରେ ଯାଇକି ବାଛୁରୀମାନଙ୍କୁ ନେଇକି ଯାଇଛନ୍ତି ବଣକୁ ଯାଇଛନ୍ତି ଏବଂ ସେଠି ବଣଭୋଜି କରି ଖାଦ୍ୟ ଗ୍ରହଣ କରୁଛନ୍ତି ସିଏ ତାଙ୍କର ସାଙ୍ଗମାନଙ୍କର ଖାଦ୍ୟ ଖାଉଛନ୍ତି ଇଏ ଆଙ୍କର ଖାଦ୍ୟ ତାଙ୍କ ସାଙ୍ଗମାନେ ନେଇଯାଉଛନ୍ତି ଏଇଭଳି ଭାବରେ ଯେଉଁ ଖାଦ୍ୟ ଗ୍ରହଣ କରୁଛନ୍ତି ସେଇଟା ବ୍ରହ୍ମା ଦେଖି ଭାବୁଛନ୍ତି ଇଏ କ'ଣ ସେଥିରେ ଭଗବାନ ବ୍ରହ୍ମା ମଧ୍ୟ ମୋହ ହୋଇଯାଇଛନ୍ତି ତେଣୁ ଭଗବାନ ବ୍ରହ୍ମା ତାଙ୍କୁ ପରୀକ୍ଷା କରିବା ପାଇଁ ସିଏ କ'ଣ କରୁଛନ୍ତି ତାଙ୍କର ସାଙ୍ଗମାନଙ୍କୁ ବାଳକମାନଙ୍କୁ ନେଇଯାଇଛନ୍ତି ବ୍ରହ୍ମଲୋକକୁ ନେଇଯାଇଛନ୍ତି ପୁଣି ତାଙ୍କର ବାଛୁରୀମାନଙ୍କୁ ସବୁ ନେଇଯାଇଛନ୍ତି ବ୍ରହ୍ମଲୋକକୁ ତେଣୁ ଆ ଭିତରେ ଗୋଟେ ବର୍ଷ ପଳେଇଗଲାଣି କିନ୍ତୁ ଭଗବାନଙ୍କ ସେଭଳି ଲୀଳା ଚାଲିଛି ତାପରେ ଯେତେବେଳେ ଭଗବାନ ବ୍ରହ୍ମା ଜାଣିଲେ ପ୍ରକୃତିରେ ଭଗବାନ ସବୁ ଶକ୍ତି ତାଙ୍କର ସମସ୍ତ କିଛି ଶକ୍ତି ରହିଛି ସମସ୍ତ କିଛି ଐଶ୍ୱର୍ଯ୍ୟ ରହିଛି ସେଠି ଭଗବାନ ପାଖରେ ବ୍ରହ୍ମା କ୍ଷମା ପ୍ରାର୍ଥନା କରିଛନ୍ତି ଏବଂ ସେଇଠି ସିଏ ଦଶମ ସ୍କନ୍ଦ 14 ଅଧ୍ୟାୟରେ ବିଭିନ୍ନ ସ୍ତୁତି ସବୁ କରିଛନ୍ତି ସେଇ ଯେଉଁ ଗୋଟେ ସ୍ତୁତି ସିଏ କରିଥିଲେ ଏ ତଦସ୍ତୁମେ ନାଥ ସଭୂରି ଭାବ ଭବେତ୍ରବାନତ୍ର ତୁବାତିରସ୍ତାମ ଜେନାହମେ କୋପି ଭବଜ୍ଜନାନାମ ଭୂତ୍ୱାନି ସେବେ ତବ ପାଦ ପଲ୍ଲବମ ସେଠି ସେ ଭଗବାନଙ୍କୁ କ୍ଷମା ପ୍ରାର୍ଥନା କରି କହିଛନ୍ତି ଯେ ମୋତେ ଏଇ ଜନ୍ମ ବ୍ରହ୍ମ ଜନ୍ମରେ ହଉ ବା ଗୋଟେ ଯେକୌଣସି ତୃଣ ବା ଯେକୌଣସି ପଶୁ ଜନ୍ମରେ ହଉ ଆପଣ ମୋତେ ଆପଣଙ୍କ ସେବାରେ ନିଯୁକ୍ତ କରନ୍ତୁ ଏଇଭଳି ଭାବେ ସେ ପ୍ରାର୍ଥନା କରିଥିଲେ ଯେଉଁଥିପାଇଁ କି ଯେତେବେଳେ ଭଗବାନ ଚୈତନ୍ୟ ମହାପ୍ରଭୁ ଆସିଛନ୍ତି କହୁଥିଲେ ସ୍ୱୟଂ ଭଗବାନ କୃଷ୍ଣ ଆସିଛନ୍ତି କୌଣସି ଅବତାର ନୁହନ୍ତି ଚୈତନ୍ୟ ମହାପ୍ରଭୁ ତେଣୁ ଯେତେବେଳେ ସେ ଚୈତନ୍ୟ ମହାପ୍ରଭୁ ଆସିଛନ୍ତି ସେତେବେଳେ ବ୍ରହ୍ମାଙ୍କୁ ହରିଦାସ ରୂପରେ ଆସିବା ପାଇଁ ସେ ତାଙ୍କୁ ଅନୁମତି ଦେଇଛନ୍ତି ହରିଦାସ ତାଙ୍କୁ କୁହାଯାଏ ବ୍ରହ୍ମ ହରିଦାସ ହରିଦାସଙ୍କୁ 21 ବଜାରରେ ତାଙ୍କୁ ବେତ୍ରାଘାତ କରାଗଲା ତାଙ୍କର ଦୋଷ ହେଉଛି କ'ଣ ନା ସେ ଭଗବାନ ନାମ ଭଗବାନଙ୍କର ନାମ ଗ୍ରହଣ କରୁଥିଲେ ହରେ କୃଷ୍ଣ 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 ହରେ 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 ରାମ 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 ଏଇ ଭଗବାନ ସେଥିପାଇଁ ତାଙ୍କ ନାମ ହେଉଛି ନାମାଚାର୍ଯ୍ୟ ବୋଲି କୁହାଯାଉଛି ସେଇ ନାମକୁ ଦିନକୁ 3 ଲକ୍ଷ ନାମ ଗ୍ରହଣ କରୁଥିଲେ ମାନେ 24 ଘଣ୍ଟା ସେ ଭଗବାନଙ୍କ ନାମ ଗ୍ରହଣ କରୁଥିଲେ ଖାଦ୍ୟ ବି ଗ୍ରହଣ କରୁନଥିଲେ ଆଉ କିଛି କାମ ନଥାଏ ତାଙ୍କର ଗୋଟିଏ କାମ ହେଉଛି ଭଗବାନଙ୍କ ନାମ ଗ୍ରହଣ କରିବା ତେଣୁ ମହାପ୍ରଭୁ ତାଙ୍କୁ ଦେଇଥିଲେ ହରି ନାମାଚାର୍ଯ୍ୟ ଯଦିଓ ସେ ମୁସଲମାନ ପରିବାରରେ ଜନ୍ମଗ୍ରହଣ କରିଥିଲେ ତେଣୁ ତାଙ୍କୁ କାଜି କହୁଥିଲେ ଯେ ତୁମେ ମୁସଲମାନ ପରିବାରରେ ଜନ୍ମଗ୍ରହଣ କରି ତୁମେ କାହିଁ ହିନ୍ଦୁଙ୍କର ଭଗବାନଙ୍କ ନାମ ନେଉଛ ତୁମେ ଆମ ମୁସଲମାନ ଭଗବାନଙ୍କ ନାମ ନିଅ ତେଣୁ ହରିଦାସ କହିଲେ ଯେ ତୁମେ କେମିତି ଅନ୍ୟମାନେ ହିନ୍ଦୁମାନଙ୍କୁ କେମିତି ପ୍ରବର୍ତ୍ତେଇକି ତାଙ୍କୁ ପୁଣି ମୁସଲମାନ କରି ତାଙ୍କୁ କହୁଛ ମୁସଲମାନଙ୍କ ନାମ ଭଗବାନଙ୍କ ନାମ ନିଅ ବୋଲି ଆଉ ଭଗବାନଙ୍କର ହିନ୍ଦୁଙ୍କର ଭଗବାନ ଅଲଗା ମୁସଲମାନମାନଙ୍କ ଭଗବାନ ଅଲଗା ତା ନୁହଁ ଭଗବାନ ହେଉଛନ୍ତି ଏକ ତେଣୁ ଏଇଭଳି କହିଲେ ସିଏ କେଉଁ ଶୁଣିବେ କାଜି କେଉଁଠୁ ଜାଣିବେ କ'ଣ ନିଅ କ'ଣ ଭଗବାନଙ୍କ ବିଷୟରେ କ'ଣ ଜାଣୁଛନ୍ତି ସିଏ ସେମାନେ ତ ସହଜ ମିଳିଛ ତେଣୁ ସିଏ ଆଦେଶ ଦେଲେ 21 ବଜାରରେ ତାଙ୍କୁ ବେତ୍ରାଘାତ କରାଯିବ କିନ୍ତୁ 21 ବଜାର ବେତ୍ରାଘାତ କଲେ ମଧ୍ୟ ସିଏ ତାଙ୍କ ପ୍ରତି କେବେ ହେଲେ ଈର୍ଷା କରୁନଥିଲେ ବା ତାଙ୍କୁ କିଛି କ'ଣ ଅଭିଶାପ ପ୍ରଦାନ କରୁନଥିଲେ ବରଂ ସେ ଭଗବାନ ପ୍ରାର୍ଥନା କରୁଥିଲେ ଯେ ଏମାନଙ୍କୁ ମାନେ ତାଙ୍କୁ ପ୍ରକୃତରେ କୃପା କରନ୍ତୁ ଯେ ସେମାନେ ଏମିତି ବିଭିନ୍ନ ପ୍ରକାର ଯେଉଁ ଅତ୍ୟାଚାର କରୁଛନ୍ତି ସେମାନେ ଜାଣିପାରୁନାହାନ୍ତି ତାଙ୍କୁ କୃପା କରନ୍ତୁ ଏଇଭଳି ଭାବରେ ସେ ଭଗବାନ ପ୍ରାର୍ଥନା କରୁଥିଲେ ଆମର ଖ୍ରୀଷ୍ଟିଆନ ଇଏରେ ମଧ୍ୟ ଯେଉଁ ଯୀଶୁଖ୍ରୀଷ୍ଟ ମଧ୍ୟ ସେଇ ଅବସ୍ଥା ରହିଛି ଯେଉଁମାନେ ପ୍ରକୃତ ସାଧୁ ସେମାନେ ତାଙ୍କୁ ଯେ କଷ୍ଟ ଦେଲେ ମଧ୍ୟ ସେମାନେ ଚାହିଁବେ ଅନ୍ୟମାନଙ୍କୁ କେମିତି ତାଙ୍କୁ ସେଇଟା ସହିକରି ସେମାନଙ୍କୁ କରୁଣା କରିବେ କୃପା କରିବେ ଇଏ ସାଧୁର ଲକ୍ଷଣ ତିତିକ୍ଷେପ କାରଣ ଏକ ସୁହୃଦଙ୍କ ସର୍ବଦେହୀନା ସମସ୍ତଙ୍କ ପ୍ରତି ସେମାନେ ସୁହୃଦ ସମସ୍ତଙ୍କ ପ୍ରତି ବନ୍ଧୁ ସେମାନେ ଏବଂ ଅଜାତ ଶତ୍ରବ ତାଙ୍କର କେହି ଶତ୍ରୁ ନାହାନ୍ତି ଯଦି ଅନ୍ୟମାନେ ତାଙ୍କୁ ଭାବନ୍ତି ଶତ୍ରୁ ବୋଲି କିନ୍ତୁ ଭଗବାନ ଏମାନେ ସେ ସାଧୁମାନେ ସେମାନଙ୍କୁ ଶତ୍ରୁ ବୋଲି ଗ୍ରହଣ କରନ୍ତି ନାହିଁ ଭଗବାନଙ୍କର ମଧ୍ୟ କେହି ଶତ୍ରୁ ନାହାନ୍ତି ଭାଗବତ ସପ୍ତମ ସ୍କନ୍ଧରେ ସେ କଥା କୁହାଯିବ। ଭଗବାନ ହେଉଛନ୍ତି ସମସ୍ତଙ୍କ ପ୍ରତି ସମାନ, ସମା ପ୍ରିୟ ସୁଦ ଭଗବାନ ବ୍ରହ୍ମାଣ। ଭଗବାନ ସମସ୍ତଙ୍କ ପ୍ରତି ସମାନ, ସମସ୍ତଙ୍କ ବନ୍ଧୁ ଏବଂ ସମସ୍ତଙ୍କ ପ୍ରତି ସମା ପ୍ରିୟ, ସମସ୍ତଙ୍କ ପ୍ରିୟ ସେ ଭଗବାନ। ଭଗବାନ ଯେଉଁଭଳି ଭାବରେ ଆଚରଣ କରନ୍ତି, ଭଗବାନଙ୍କ ଭକ୍ତମାନେ ମଧ୍ୟ ସେଇଭଳି ଭାବରେ ଆଚରଣ କରନ୍ତି। ତେଣୁ ଅଜାତ ଶତ୍ରବ ଶାନ୍ତା ସାଧବ ସାଧୁଭୂଷଣ, ଏ ହେଉଛି ସାଧୁର ଲକ୍ଷଣ। ସେମାନେ ସବୁ ସ୍ଥିତିରେ ଶାନ୍ତ ଅବସ୍ଥାରେ ଥିବେ। ନମଭୂତ ଅଷ୍ଟମ ଅଷ୍ଟାଦଶରେ ବର୍ଣ୍ଣନା କରିବେ ପ୍ରକୃତରେ ଶାନ୍ତ କିଏ, ନ ସୋଚନ୍ତି ନ କାଙ୍କ୍ଷତି। ଯେଉଁ କିଛି ଜିନିଷ ତାଙ୍କର ହଜିଗଲା ବା ଚୋରି ହେଇଗଲା ସେଥିରେ ସେମାନେ ସୂଚନା କରିବେନି, ବା କିଛି ଜିନିଷ ନାହିଁ ସେଥିରେ ଆକାଂକ୍ଷା କରିବେନି। ଇଏ ହେଉଛି ଶାନ୍ତ ବ୍ୟକ୍ତିର ଲକ୍ଷଣ। ତେଣୁ ଇଏ ହେଉଛି ସାଧୁର ଲକ୍ଷଣ। ତେଣୁ ଭଗବାନ କହୁଛନ୍ତି ଯେ ଯେଉଁମାନେ ପ୍ରକୃତରେ ଜାଣୁଛନ୍ତି ଯେ ସେମାନେ କାହା ଦ୍ୱାରା ମୃତ ହେବେନି ବା ସେମାନେ କାହାକୁ ମାରିପାରିବେନି, ସେମାନେ ହେଉଛି ପ୍ରକୃତରେ ବିଦ୍ୱାନ ବ୍ୟକ୍ତି, ବିଜ୍ଞମତି ସେମାନେ। ତେଣୁ ଅର୍ଜୁନ ଏଠି କହିଲେ ତ ଏତା ନ ହୁଅନ୍ତୁ ମିଚାମି ଘ୍ନତ ବି ମଧୁସୂଦନ, ମୁଁ ଏମାନଙ୍କୁ ମାରିବା ପାଇଁ ଚାହୁଁନି, ସେମାନେ ଯଦି ମୋତେ ମାରନ୍ତି ତଥାପି ମୁଁ ସେମାନଙ୍କୁ ମାରିବା ପାଇଁ ଚାହୁଁନି। ଏବଂ ତାପରେ କହିଲେ ଯେ ସ୍ୱଜନାଙ୍ଗୀ ପ୍ରତଙ୍ଗତ୍ୱା ସୁଖୀନ ଶ୍ୟାମ ମାଧବ। ଏବଂ ଅର୍ଜୁନକୁ ଅର୍ଜୁନ ପଚାରୁଛନ୍ତି ଭଗବାନଙ୍କୁ ଯେ ଆମର ସ୍ୱଜନକୁ ମାରିକିରି କେମିତି ଆମେ ସୁଖପ୍ରାପ୍ତ ହେବା, ଏବଂ ତାର ଉତ୍ତର ମଧ୍ୟ ଭଗବାନ ଦେବେ ଦ୍ୱିତୀୟ ଅଧ୍ୟାୟରେ ଭଗବାନ ଦେବେ। ଯଦୃଚ୍ଛା ଚପନ୍ନ ସ୍ୱର୍ଗ ଦ୍ୱାରମ ପାବତମ ସୁଖୀନ କ୍ଷେତ୍ରୀୟ ପାର୍ଥ ଲଭନ୍ତେ ଯୁଦ୍ଧ ବିଦ୍ୱେଷ। ଯେଉଁମାନେ କ୍ଷେତ୍ରୀୟ ଯେତେବେଳେ ସେମାନେ ଯେତେବେଳେ ଯୁଦ୍ଧ ଆସି ପହଞ୍ଚୁଛି ତାଙ୍କ ପାଇଁ ଯେତେବେଳେ ଯୁଦ୍ଧର ସୁଯୋଗ ମିଳୁଛି ସେମାନେ ବହୁତ ଆନନ୍ଦିତ ହୁଅନ୍ତି। ସୁଖୀନ କ୍ଷେତ୍ରୀୟ ସେମାନେ ବହୁତ ସୁଖ ପ୍ରାପ୍ତ ହୁଅନ୍ତି ସେଥିରେ, କାହିଁକି ନା ହତବା ପ୍ରାପ୍ତ ସ୍ୱର୍ଗଙ୍କ ଦ୍ୱିତୀୟ ପକ୍ଷେ ସମୟ, ଯଦି ଏଇ ଯୁଦ୍ଧରେ ସେମାନେ ହତ ହେଲେ ତାହେଲେ ସେମାନେ ସ୍ୱର୍ଗ ପ୍ରାପ୍ତ ହେବେ, ଏବଂ ଯଦି ଜିତିଲେ ତାହେଲେ ସ୍ୱର୍ଗ ମାନେ ରାଜା ରାଜ୍ୟ ଗ୍ରହଣ କରିବେ, ରାଜା ହେବେ। ତେଣୁ ତାଙ୍କ ପାଇଁ ଉଭୟ ପରିସ୍ଥିତିରେ ମଧ୍ୟ ତାଙ୍କେ ସେମାନେ ସୁଖ ଅନୁଭବ କରନ୍ତି। ତେଣୁ ଇଏ ହେଉଛି କ୍ଷେତ୍ରୀୟ ଧର୍ମ। ତେଣୁ ଆମର ଆଜି ସମୟ ହେଇଯାଇଛି, ଆମେ ଏଇଠି ରଖିବା ଯେ ଏଇଭଳି ଭାବରେ ଦ୍ୱିତୀୟ ଅଧ୍ୟାୟ 36 ଶ୍ଲୋକ ଯାଏ ଆମେ ପାଠ କଲେ ଏଇଭଳି ଭାବରେ ଯେଉଁ ସବୁ କଥା ଏଠି କହୁଛନ୍ତି, ଯେହେତୁ ଅର୍ଜୁନ ମୋହଗ୍ରସ୍ତେଇ ରହିଛନ୍ତି ସେଥିପାଇଁ ପ୍ରକୃତରେ ପ୍ରକୃତ କଥାଟା ପ୍ରକୃତ ଅର୍ଥଟା ଅର୍ଜୁନ ଜାଣିପାରୁନାହାନ୍ତି। ତେଣୁ ଆ ପରେ ଯେତେବେଳେ ଦ୍ୱିତୀୟ ଅଧ୍ୟାୟରେ ଭଗବାନଙ୍କ ଶରଣ ଯାଇଛନ୍ତି, ଭଗବାନ ସେସବୁ ପ୍ରଶ୍ନର ସବୁ ଉତ୍ତର ଦେଇଛନ୍ତି, ପ୍ରଦାନ କରିଛନ୍ତି। ତେଣୁ ଆ ପରେ ମଧ୍ୟ ଆହୁରି କହିବେ ଅର୍ଜୁନ କହିବେ କେମିତି ପ୍ରକୃତରେ ଆମେ ଏଇ ଯେଉଁ ଯୁଦ୍ଧ କରିବା ଦ୍ୱାରା ତାଙ୍କର କୁଳଧର୍ମ ନଷ୍ଟ ହୋଇଗଲେ, ସ୍ତ୍ରୀ ଲୋକମାନେ ଦୂଷିତ ହୋଇଯିବେ, ସ୍ତ୍ରୀ ଲୋକମାନେ ଦୂଷିତ ହେଲେ ଯେଉଁ ବର୍ଣ୍ଣସଂକର ଜାତ ହେବେ, ବର୍ଣ୍ଣସଂକର ଜାତ ହେଲେ ସମାଜରେ ବିଭିନ୍ନ ପ୍ରକାର ସବୁ ବିଭିନ୍ନ ପ୍ରକାର ଅସୁବିଧା ଜାତ ହେବ, ବିଭିନ୍ନ ପ୍ରକାର ମାନେ କ'ଣ ସବୁ ବିଭିନ୍ନ ପ୍ରକାର ମାନେ ଇଏ ଗଣ୍ଡଗୋଳ ସବୁ ସୃଷ୍ଟି ହେବ, ଏଇସବୁ ଜିନିଷ ଅର୍ଜୁନ ପୁଣି କହିବେ। ତ ଏଇଭଳି ଭାବରେ ତାଙ୍କର ଏତେ ମୋହ ଆସିଯାଇଛି ଏବଂ ଏତେ ସେମାନେ ଶରୀରରେ ଏତେ ଦୁର୍ବଳ ହୋଇଯାଇଛନ୍ତି ଯେ ଅନ୍ତିମରେ କୁହାଯିବ ସେ ରଥ ଉପରେ ଆଉ ଠିଆ ମଧ୍ୟ ହୋଇପାରିଲେନି। ତେଣୁ ଭଗବାନ ଯେଉଁ କଥା କହିଛନ୍ତି ସିଏ ଅର୍ଜୁନ ଶୁଣିକିରି ମାନେ ବସିକିରି ଶୁଣିଛନ୍ତି, ଠିଆ ହେବା ପାଇଁ ଭଗବାନ ଠିଆ ହୋଇଛନ୍ତି, ସାରଥି ହେଇକି ସେ ଠିଆ ହୋଇଛନ୍ତି, କିନ୍ତୁ ଅର୍ଜୁନ ବସିକିରି ଶୁଣୁଛନ୍ତି କଥା, କାରଣ ତାଙ୍କର ଆଉ ଏତେ ମାନେ ଶକ୍ତି ନାହିଁ, ଆଉ ସମସ୍ତ ଶକ୍ତି ଚାଲିଯାଇଛି, ଗାଣ୍ଡି ମଧ୍ୟ ହାତରୁ ଖସି ପଡ଼ୁଛି। ଏଇଭଳି ଅବସ୍ଥାରେ ଅର୍ଜୁନ ଭଗବାନଙ୍କ ଶରଣ ଯେତେବେଳେ ଯିବେ ଭଗବାନ ତାପରେ ଭଗବାନ ଅର୍ଜୁନଙ୍କୁ ଜ୍ଞାନ ପ୍ରଦାନ କରିବେ। ତେଣୁ ଆମେ ଆଜି ଏଠାରେ ଭଗବତ ଗୀତା ବିଶ୍ରାମ, ଜୟ ଶ୍ରୀମଦ ଭଗବତ ଗୀତା କି, ଜୟ ଶ୍ରୀ ଗୋପାଳ ମହାରାଜ କି, ଜୟ ଶ୍ରୀ ଗୁରୁଦେବ କି, ଅନନ୍ତ କୋଟି ବୈଷ୍ଣବନ୍ଦ କି, ଦାୟୀ ଗୌର ପ୍ରମାନନ୍ଦେ।
ହରେ କୃଷ୍ଣ ହରେ।